ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशमस्कन्ध 62 अध्याय श्लोकसङ्ख्या 11। सा तत्र तमपश्यन्ति सा तत्र तमपश्यन्ति क्वासिकान्तेति वादिनी क्वासिकान्तेति वादिनी सखीनां मध्य उतस्तौ सखीनां मध्य उतस्तौ विह्वला व्रीडिता वृषं विह्वला व्रीडिता वृषं सा तत्र तमपश्यन्ति क्वासिकान्तेति वादिनी सखीनां मध्य उतस्तौ विह्वला व्रीडिता वृषं। सा तत्र तमपश्यन्ति क्वासिकान्तेति वादिनी सखीनां मध्य उतस्तौ विह्वला व्रीडिता वृषं। सा तत्र तमपश्यन्ति क्वासिकान्तेति वादिनी शाकिनां मध्ये उतस्थौ वडा व्रीडिताभुषम्। कान्तेति वादिनी शाकिनां मध्ये उतस्थौ विह्वला व्रीडिता वृषं। सा तत्र तमपश्यन्ति क्वासिकान्तेति वादिनी सखीनां मध्ये उतस्तौ विह्वला व्रीडिता वृषं। सा तत्र तमपश्यन्ति क्वासिकान्तेति वादिनी सखीनां मध्ये उतस्तौ विह्वला व्रीडिता वृषं। सा तत्र तमपश्यन्ति क्वासिकान्तेति वादिनी सखीनां मध्ये उतस्तौ विह्वला व्रीडिता वृषं। शुक्रानुवाद। उषा तार स्वप्न मध्यरे तार प्रिय पुरुषर दर्शनर वंचित होइ हठात तार सखीमान मझीरे जागृत होइ हे कांत हे आपण कौठी कई क्रंदन करी अत्यंत विहोड़ा और लज्जित होते। हरे कृष्ण अवस्थ भक्त जन्मबंध मातृबंध आपण मान गाँव भागवत कथा स्वागत जना जाऊँगी। एक चलती सोनीतपुर तेणु आम गत काली कि भाव तस्योषा नाम दुहिता स्वप्ने प्रादुम निम्नारतिम कन्या लवत कांतेन प्राग दृष्ट सुतेन सा। यही भाव जो बाणासुर शिवजी को पाखे प्रार्थना करते जे मोर आपण मत जो एत गुटे भार हाथ देदे ये हाथ को नहीं जातु ना हाथ भार को दूर करतु तेणु सी क्रोध प्रकाश कर शिवजी तुम अभिशा क्रोध कही तोर जिते बड़े भारी मूर्ख तोर जिते बड़े कौन जो जो रथर ध्वजा जो भांगी जीव जानवु जे तोर समक्ष योद्धा आसी पहुँचे तू ता सहित युद्ध करू यही भाव में कही शुणी सी दुखित हेले ना बा सी भय कले ना कि ना बहुत आनंदित हेले ये सब कथा विष्णुपुराण एवं हरिवंश विस्तार भाव वर्णना कर ତେଣୁ ଭାଗବତମରେ ସବୁ ଶାସ୍ତ୍ରର ସାର ଜିନିଷଟେ ରହିଛି। ସର୍ବେଦ ଇତିହାସାନଂ ସାରଂ ସାରଂ ସମୁଦୃତମ୍, ସମସ୍ତ ବେଦ ଇତିହାସମାନଙ୍କର ସାର ଜିନିଷଟି ଭାଗବତମରେ ରହିଛି। ତେଣୁ ଏସବୁ ବିଷୟ ବିସ୍ତାର ଭାବରେ ଏଥିରେ ନାହିଁ। ବିସ୍ତାର ଭାବରେ ଯେଉଁମାନେ ଜାଣିବା ପାଇଁ ଚାହିଁବେ ହରିବଂଶ ବା ବିଷ୍ଣୁ ପୁରାଣରେ ଏସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି। ତେଣୁ ଏଇଭଳି ଭାବରେ ସିଏ ପ୍ରତୀକ୍ଷା କରିବାକୁ ଲାଗିଲା, କେବେ ମୋର ବିନାଶ ସମୟ ଆସିବ, କେବେ ମୋର ବିନାଶ ସମୟ ଆସିବ। ସାଧାରଣତଃ ଲୋକମାନେ, ଇଏ ହେଉଛି ମୂର୍ଖତା, ଇଏ ହେଉଛି ମୂର୍ଖତା। ସାଧାରଣତଃ ଲୋକମାନେ ଚିନ୍ତା କରିବେ କେବେ ମୋର ସୁଦିନ ଆସିବ। ଯେମିତି ଆମେ କହୁଥିଲେ, ଯଦି ଆମର ଗୋଟେ ବୈଷ୍ଣବ କବି ରଚନା କରିଛନ୍ତି, କବେ ହେବେ ବୋଲ ସେଦିନ ହମା, କେମିତି ସେଦିନ ଆସିବ, ଏଇଟା ଭଗବାନ ପାଖରେ ପ୍ରାର୍ଥନା କରାଯାଉଛି। ଅପରାଧ ଘୁଞ୍ଚି ଶୁଦ୍ଧ ନାମ ରୁଚି ଏସବୁ ହେବ କେମିତି, କେବେ ହେବ, ଏଇଭଳି ଭାବରେ ଆମେ ପ୍ରାର୍ଥନା କରୁଛେ, ପ୍ରତୀକ୍ଷା କରୁଛେ କେବେ ଆମର ସମୟ ଆସିବ ଯେତେବେଳେ ଆମେ ଏ ଭବସାଗରରୁ ଉତ୍ତୀର୍ଣ୍ଣ ହେବା। ଭବସାଗରରୁ କେବେ ଉତ୍ତୀର୍ଣ୍ଣ ହେବା? ମହାପ୍ରଭୁ ମଧ୍ୟ ସେ କଥା କହିଛନ୍ତି, ଅଇ ନନ୍ଦତ ଅନୁଜ କିଙ୍କରଂ ପତିତଂ ମାଂ ବିଷମେ ଭାଂ ବୋଧୌ କୃପୟା ଦବ ପାଦ ପଙ୍କଜ ସ୍ଥିତ ଧୂଳି ସଦୃଶଂ ବିଚିନ୍ତୟ ନୟନିଙ୍ଗଳଦଶ୍ରୁଧାରୟା ବଦନଙ୍ଗଦଗତରୁଧୟା ଗିରା ପୁଲକେ ନିଶ୍ଚିତଂ ବପୁ କଦା ତବ ନାମ ଗ୍ରହଣ ଭବିଷ୍ୟତି। କଦା, କେତେବେଳେ ସେଦିନ ଆସିବ, ଏଭଳି ସେଦିନ ଆମର କେମିତି ଆସିବ? ସେଇଭଳି ଭାବ, ଇଏ ହେଉଛି ପ୍ରକୃତରେ ବିଦ୍ୱାନ ବ୍ୟକ୍ତିମାନେ ଏଇଭଳି ଭାବରେ ଚିନ୍ତା କରିବେ ବା ପ୍ରାର୍ଥନା କରିବେ ଭଗବାନ ପାଖରେ, ବୈଷ୍ଣବମାନ ପାଖରେ ପ୍ରାର୍ଥନା କରିବେ। ଆଜି ଆମ ଲୋଚନ ଦାସ ଠାକୁରଙ୍କର ଆବିର୍ଭାବ ତିଥି, ତାଙ୍କ ପାଦ ପଦ୍ମନା ପ୍ରାର୍ଥନା କରିବା। ଲୋଚନ ଦାସ ଠାକୁର ଚୈତନ୍ୟ ମଙ୍ଗଳ ରଚନା କରିଛନ୍ତି, ଚୈତନ୍ୟ ମହାପ୍ରଭୁଙ୍କର ଲାଇଫ୍ ହିଷ୍ଟ୍ରି ବା ଜୀବନୀ ଇତିହାସକୁ ଚୈତନ୍ୟ ମଙ୍ଗଳରେ ବର୍ଣ୍ଣନା କରିଛନ୍ତି। ମହାପ୍ରଭୁଙ୍କର ମହାପ୍ରଭୁଙ୍କ ଲୀଳା, ମହାପ୍ରଭୁଙ୍କ କୃପା ପାତ୍ର ସେ ଲୋଚନ ଦାସ। ଆଜି ପ୍ରଭୁ ଆମେ ବୋଲିଲେ ଲୋଚନ ଦାସଙ୍କର ସେ ଯେଉଁ ଗୀତ କହେ, ଲୋଚନ ଦାସ ଗୀତ, ପରମ କରୁଣ ପରମ କରୁଣ, ଏଇଭଳି ଭାବ। ତେଣୁ ତେଣୁ ଲୋଚନ ଦାସ ତାଙ୍କର ଜୀବନୀ ମଧ୍ୟ ରହିଛି। ତେଣୁ ଏଇସବୁ କଥା ରହିଛି, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ସେଇ ଦିନକୁ ଅପେକ୍ଷା କରିବେ, କେବେ ତାଙ୍କର ସୁଦିନ ଆସିବ, କେବେ ସେମାନେ ଭବସାଗରରୁ ଉଦ୍ଧାର ପାଇବେ। ତେଣୁ ପ୍ରଭୁପାଦ ମହାରାଜ କହିଛନ୍ତି, ତୁମେ ଏଇ ଜନ୍ମରେ ଉଦ୍ଧାର ପାଇବ ଯଦି ସବୁ ନିୟମ ସବୁ କହିଛନ୍ତି, ସେଇ ନିୟମ ଅନୁସାରେ ଆମେ ଜୀବନଯାପନ କରିବା, ସେ ଅନୁସାରେ ବ୍ୟବହାର ସେଇ ବିଷୟକୁ ମାନିବା, ମାନିକି ଚଳିବା, ତାହେଲେ ଏହି ଜନ୍ମରେ ଆମେ ଉଦ୍ଧାର ପାଇପାରିବା। ଯେମିତି ଆମର ଦେଖାଯାଇଛି, ଆମର କୁହାଯାଇଛି ଏମିତିକି ଆମର ଯେଉଁ ରହିଛନ୍ତି କି ପ୍ରବୋଧାନନ୍ଦ ସରସ୍ୱତୀ ନା କିଏ ତାଙ୍କ ନା, ସେ କହୁଛନ୍ତି ପ୍ରଭୁ ବର୍ତ୍ତମାନ ମୁଁ ଜୀବନ ଧାରଣ କରିଛି, ବର୍ତ୍ତମାନ ମୁଁ ଠିକ୍ ଭାବରେ ସୁସ୍ଥ ଭାବରେ ଅଛି, କିନ୍ତୁ ମୃତ୍ୟୁ ସମୟରେ ଏଭଳି ଭାବରେ ଅବସ୍ଥା ଆସିବ ଆଉ କଣ୍ଠ କଥା କହିପାରିବ ନାହିଁ। କଫ ବାତ ପିତ୍ତ ଏଇ ଯେଉଁ ତିନୋଟି କୁଳଶେଖର କହିଛନ୍ତି, ତିନୋଟି ରହିଛି ଆମର ଶରୀରରେ, ତିନୋଟି ଧାତୁ ରହିଛି, କଫ ବାତ ପିତ୍ତ। କଫ ଯଦି ଅଧିକା ହେଇଗଲା ତାହେଲେ ଥଣ୍ଡା ହେବ, ବାତ ହେଇଗଲେ ବାୟୁ ରୋଗ ହେବ, ଆଉ ପିତ୍ତ ହେଇଗଲେ ପିତ୍ତ ରୋଗ ସବୁ ହେବ। ଏଇଭଳି ଭାବରେ ଆୟୁର୍ବେଦିକ ଶାସ୍ତ୍ରରେ ଏସବୁ ବ୍ୟବହାର ବ୍ୟବସ୍ଥା କରାଯାଇଛି, କିଭଳି ଭାବରେ ଶରୀରକୁ ସୁସ୍ଥ ରଖିବା। ସୁସ୍ଥ ରଖିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ସେବାରେ କେମିତି ମଗ୍ନ ହେବା। ତେଣୁ କୁଳଶେଖର କହୁଛନ୍ତି, ସେ କହୁଛନ୍ତି ଯେ କ'ଣ ସେ କଫ ବାତ ପିତୃ କଣ୍ଠାବରୋଧନ ସ୍ମରଣ କୁତସ୍ତେ, ହେ ପ୍ରଭୁ ବର୍ତ୍ତମାନ ଅଧୈବ ବିଶତି ମି ମାନସ ରହସ ହଂସ, ପ୍ରଭୁ ମୋର ମନରୂପକ ହଂସ ରାଜହଂସ ଆପଣଙ୍କ ପାଦ ପଦ୍ମରେ, କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଅଦ୍ୱୈବ ବିଶତି ମି ମାନସ ରାଜହଂସ ପ୍ରାଣ ପ୍ରୟାଣ ସମୟ କଫ ବାତ ପିତୌ କଣ୍ଠାବରୋଧନ ବିଧୌ ସ୍ମରଣ କୁତସ୍ତେ। ସେମାନେ ଆଉ ଅପେକ୍ଷା କରନ୍ତି ନାହିଁ, କେତେବେଳେ ଆମର ମୃତ୍ୟୁ ସମୟ ଆସିବେ ଆମେ ଭଗବାନଙ୍କୁ ସ୍ମରଣ କରିବୁ ନା, ଏଇ ସମୟରେ ବର୍ତ୍ତମାନ ଆମେ ଚିନ୍ତା କରିପାରୁଛୁ, ଠିକ୍ ଭାବରେ କାମ କରୁଛି ଆମର ମସ୍ତିଷ୍କ ବା ଆମର ବୁଦ୍ଧି କାମ କରୁଛି। ମୃତ୍ୟୁ ସମୟରେ ବହୁତ ପ୍ରକାର ଅସୁବିଧା ଆସିବ, କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ, ହେ କୃଷ୍ଣ ଆପଣଙ୍କର ପାଦ ପଦ୍ମର ନାଳରେ ଆମେ ସବୁବେଳେ ବିଶ୍ୱ ତୁମି ମାନସ ରାଜହଂସ, ମୋର ମନରୂପକ ରାଜହଂସ ଆପଣଙ୍କ ସେହି ପାଦ ପଦ୍ମ ନାଡ଼ରେ ପ୍ରବେଶ କରୁ। କାହିଁକି ନା ପ୍ରାଣ ପ୍ରୟାଣ ସମୟ କଫବାଦ ପିତୌ, ମୃତ୍ୟୁ ସମୟରେ ଏଭଳି ଅବସ୍ଥା ଆସିବ କଫବାଦ ପିତ, ସେଇଭଳି ଭାବରେ ଶରୀର ତିଆରି ହେଇଛି କଫବାଦ ପିତ, ଶରୀରଟା କୌଣସି ଭଲ ଧାତୁରେ ତିଆରି ହେଇନାହିଁ, ଏଇଭଳିଆ ଭୌତିକ ଭୂତ ପ୍ରକୃତିରେ ତିଆରି ହେଇଛି, ଏ ତିନୋଟି ଧାତୁ ରହିଛି କଫବାତ ପିତ। ତେଣୁ ସ୍ମରଣ କୁତସ୍ତେ, ତେଣୁ ଆମେ କେମିତି ସ୍ମରଣ କରିବୁ, ଆମେ ତ ଶରୀର ଚିନ୍ତାରେ ମଗ୍ନ ହେଇକରି, ଯେଉଁମାନେ ଶରୀର ଚେତନାରେ ରହିଛନ୍ତି ସେମାନେ ସବୁବେଳେ ଶରୀର ଚିନ୍ତା କରିବେ, ଏ ଦୁଃଖ କଷ୍ଟରେ ବ୍ୟତିବ୍ୟସ୍ତ ହେଇକରି ଭଗବାନ ଭୁଲିଯିବେ, ଏଭଳି ଭାବରେ ବ୍ୟବସ୍ଥା ହେଇଛି। କିନ୍ତୁ ତାହା ସତ୍ତ୍ୱେ, ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ସତ୍ତ୍ୱେ, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁ ପ୍ରକାର ସବୁ ଅଶୁଭ ସବୁ ଅବସ୍ଥାରେ ଭଗବାନଙ୍କୁ ସ୍ମରଣ କରନ୍ତି। ସେଇଟା କହୁଛନ୍ତି ଆମର ବ୍ରହ୍ମା ତାଙ୍କର ଦଶମ ସ୍କନ୍ଦ ଚଉଦ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, ଭଗବାନ ସ୍ତୁତି କରିଛନ୍ତି, ସେ କହୁଛନ୍ତି ତତେ ଅନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକମ ହୃଦବାଗ ବପୂର୍ବୀର ବିଦଧନ ନମସ୍ତେ ଜୀବେ ତୁଜୋ ମୁକ୍ତି ପଦେ ସଦାଏ ଭାଗ। ଏଇ ଜୀବନଧାରଣ ଏଇଭଳି ଭାବ ଆମେ ଦେଖୁଛେ, ଇଏ କେମିତି ଜୀବନଧାରଣ କରୁଛନ୍ତି ବାଣାସୁର, ମାଣାସୁର ଗୋଟିଏ କଥା ଆସିଗଲା ଏଇଥିରୁ, ଏଇଥିରୁ ଆମେ ଜାଣିବା ତାର ଜୀବନ କିଭଳି ଭାବରେ ରହିଥିଲା, ଭଗବାନଙ୍କର ଭଜନ କରୁନଥିଲେ, ଏତେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥିଲେ, କେତେ କ'ଣ ସବୁ ରହିଥିଲେ, ଦେବତାମାନେ ଭୟ କରି ରହୁଥିଲେ, କେତେ ପ୍ରକାର ପ୍ରଭାବ ଥିଲା ତାଙ୍କର, କେତେ ବଳ ଥିଲା, ଏଇଥିରୁ ଆମେ ଅନୁମାନ କରିବା। ବାଣାସୁର ଶିବଜୀଙ୍କର କୃପାପ୍ରାପ୍ତ ହୋଇଥିଲା, ଶିବଜୀ ତାହାର ପୁରକୁ ରକ୍ଷା କରୁଥିଲେ, ଶୋଣିତ ପୁର, ଗୋଟେ ଭଲ ପୁର ନାମ ଦେଇନି, ଶୋଣିତ ରକ୍ତର ପୁର ସେ, ଏଇଥିରୁ ବିଭିନ୍ନ ପୁରାଣମାନଙ୍କ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଅନ୍ୟ ଶାସ୍ତ୍ରମାନଙ୍କ ବର୍ଣ୍ଣନା କରାଯାଇଛି, ଏ ନାମରୁ ଜଣାପଡ଼ିବ କେତେ ଭୟାବହ ସେ ରାଜ୍ୟ କିଭଳି ଭାବରେ ଭୟାବହ ହେଉଥିଲା, ତାକୁ ଦେଖିଲେ ସମସ୍ତେ ଥରୁଥିଲେ, ମଣାସୁର ଏଭଳି ଭାବରେ, ତେଣୁ ତାର ନାମ ରଖିଲା ଶୋଣିତପୁର, ଶୋଣିତପୁର ରକ୍ତର ପୁର, ଇଏ ଶୋଣିତ ଶୋଣିତ କହିଲେ ରକ୍ତ, ଶୋଣିତପୁର ନାମ ରଖିଲେ ଭୟାବହ ନାମ ରହିଛି, ନିଷ୍ଠୁର ନିଷ୍ଠୁର ବ୍ୟକ୍ତି ଏମାନେ ସବୁ ନିଷ୍ଠୁର, ଭଲ ନାଁଟାକୁ ଆସିବେ ଆସିଲା ନାହିଁ। ତେଣୁ ଏ ଯେଉଁ ରହିଛି ସିଏ ସବୁବେଳେ ଚିନ୍ତା କରୁଥିଲା କିଭଳି ଭାବରେ ଏଇ ଯେଉଁ ରହିଛି ଶକ୍ତି ସବୁ ପ୍ରାପ୍ତ ହେଇକରି ଯୁଦ୍ଧ କରିବି, ଏଭଳି ଭାବରେ ମୁଁ ଜିତିବି, ତାଙ୍କୁ ଯିବି, ତାଙ୍କୁ ସମସ୍ତଙ୍କୁ ଜିତିବି, କ'ଣ ବିଜୟ ଦିଗ୍ବିଜୟ ହେବି, ଏଇଭଳି ଭାବରେ କିଏ କେଉଁଭଳି ଭାବରେ ଚିନ୍ତା କରୁଛି ଦିଗ୍ବିଜୟ ହେବ ବୋଲି। ଆଉ ଜଣେ ଥିଲେ ଦିଗ୍ବିଜୟ ପଣ୍ଡିତ ଥିଲେ, କେଶବ କାଶ୍ମୀରୀ ଦିଗ୍ବିଜୟ ପଣ୍ଡିତ, ସେ ସରସ୍ୱତୀଙ୍କ କୃପାପ୍ରାପ୍ତ ହୋଇଥିଲେ, ଯେଉଁଭଳି ଭାବରେ ବାଣାସୁର ଶିବଜୀଙ୍କ କୃପାପ୍ରାପ୍ତ ହୋଇଥିଲେ, ସେହିଭଳି ଭାବରେ କେଶବ କାଶ୍ମୀରୀ, କାଶ୍ମୀରରେ ସେ ରହିଥିଲେ, କାଶ୍ମୀରରେ ବହୁତ ପଣ୍ଡିତମାନେ ରହିଛନ୍ତି, ବର୍ତ୍ତମାନ ମଧ୍ୟ ରହିଛନ୍ତି ପଣ୍ଡିତମାନେ କାଶ୍ମୀରରେ, ବହୁତ ପଣ୍ଡିତ ସବୁ ରହିଛନ୍ତି ସେମାନେ, ତେଣୁ ସେ ସରସ୍ୱତୀଙ୍କ ଆରାଧନା କରିଥିଲେ, ଦିଗ୍ବିଜୟ ହେବ, ସେ ସରସ୍ୱତୀଙ୍କ କୃପାରୁ ସେ କ'ଣ ସେ ପାଇଥିଲେ, ବିଦ୍ୟା ପ୍ରାପ୍ତ ହୋଇଥିଲେ, ସରସ୍ୱତୀ ଦେବୀ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ, ସେଇ ବିଦ୍ୟାରେ ଏତେ ତାଙ୍କର ବିଦ୍ୟା ପ୍ରାପ୍ତ ହୋଇଥିଲେ, ସମସ୍ତେ ପଣ୍ଡିତମାନେ ଭୟ କରୁଥିଲେ, ପଣ୍ଡିତମାନେ ଭୟ କରୁଥିଲେ, ତାଙ୍କ ସହିତ ସମ୍ମୁଖୀନ ହୋଇପାରୁନଥିଲେ, ବା ଇଏ ଯେଉଁ ବାଗ୍ ଯୁଦ୍ଧ କରିପାରୁନଥିଲେ, ଇଏ ଚାହୁଁଥିଲେ ଅସ୍ତ୍ରରେ ଯୁଦ୍ଧ କରିବା ପାଇଁ, କିନ୍ତୁ ଇଏ ଯେଉଁ ଦିଗ୍ବିଜୟ ପଣ୍ଡିତ ସେ ବାଗ୍ ଯୁଦ୍ଧ କରିବା ପାଇଁ ଚାହୁଁଥିଲେ, ବଚନରେ ବଚନରେ ଏଭଳି ଭାବରେ ସମସ୍ତଙ୍କୁ ଖଣ୍ଡନ କରିବେ ବଚନରେ, ଏଭଳି ଭାବରେ ତାଙ୍କ ବୁଦ୍ଧି ଥିଲା। ଏମିତିକି ସବୁ ବିଦ୍ୱାନ ପଣ୍ଡିତମାନେ ସେ ସମୟରେ ବିଶେଷ ଭାବରେ କାଶୀରେ ବହୁତ ବିଦ୍ୱାନ ପଣ୍ଡିତ ରହୁଥିଲେ, ଏମିତିକି ମହାପ୍ରଭୁଙ୍କ ସମୟ ମହାପ୍ରଭୁ ତ ଲୀଳା ହେଇ ଚାଲିଥିଲା, ମହାପ୍ରଭୁଙ୍କ ସମୟରେ ମଧ୍ୟ କାଶୀରେ ବହୁତ ପଣ୍ଡିତ ରହିଥିଲେ, ଏବଂ ସେଠି ତାଙ୍କ ଭିତରୁ ଜଣେ ବିଦ୍ୱାନ ପଣ୍ଡିତ ଥିଲେ, ସେ ହେଉଛନ୍ତି ପ୍ରକାଶାନନ୍ଦ ସରସ୍ୱତୀ, ଶଙ୍କରାଚାର୍ଯ୍ୟଙ୍କ ଧାରାରେ ସେ ଆସୁଛନ୍ତି, ମାୟାବାଦ ଫିଲୋସଫି ବହୁତ ଜ୍ଞାନ ରହିଛି, କିନ୍ତୁ ଭଗବାନଙ୍କୁ ଜାଣିପାରୁନାହାନ୍ତି, ଇଏ ମଧ୍ୟ ସେହିଭଳି ଭାବରେ ବହୁତ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ହୋଇଛନ୍ତି, କିନ୍ତୁ ପ୍ରକୃତ ବିଦ୍ୟାରୁ ସେ ବଞ୍ଚିତ ହୋଇଛନ୍ତି, କେତେ ପ୍ରକାର ବିଦ୍ୟାରେ, ସେଥିପାଇଁ ଭକ୍ତିମନୋହର ଠାକୁର ଲେଖିଲେ ମାୟା ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୁମାର ଭଜନ ବାଧା ମୋହ ଜନମିଆ ଅନିତ୍ୟ ସଂସାରେ जीव के कराए गाधा 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 बिष्ट बर्डन बोली कहुच्छे बहुत बड़ भार बहुत से दिन राति पर्यंत से भाव ये कहते मोर ये भार ये जो हाथ रही हजार हाथ रही ये गोटे भार हो जा किंतु से हजार हाथ में मध्य जड़े बहुत सुंदर भाव भगवान को सेवा करें बहुत सुंदर भाव सेवा करमी शिवजी को कृपा शिवजी को प्रसन्न करदे विभिन्न प्रकार बाद्य बजेक हाथ आमर गोटे हाथ गोटे क्षेत्र कार्य करम शरीर जो रही शरीर रारिवर्ण शरीर रही प्रभुपाद महाराज कथा कहती अनेक लोक बुझीपारती ना आम वैदिक धर्म ये जो चतुर्वर्ण व्यवस्था रही से कौन ये गोटे ठीक जाति प्रथाटा ये ठीक नुह ये सब भूल भूल धारणा सब रही सब कथा ना ये जाति प्रथा नुह यहाँ हूँ वर्ण चारि वर्ण विभिन्न गुण अनुसार वर्ण रही कि ब्राह्मण किए क्षत्रिय किए वैश्य किए शूद्र तेणु क्षत्रिय कहले आम हाथटा क्षत्रिय कार्य करुच्चय कार्य कहले कौन ना आमर क्षत्राय इति क्षत्रिय विपदर जो रक्षा करेंगे सी क्षत्रिय तेणु क्षत्रिय कर्म होता भगवद गीता अष्टादश अध्याय भगवान कहले शौर्य तेज धृति दाक्ष युद्ध चापिय पलायनम दान ईश्वर भाव से क्षेत्र कर्म स्वभावज ये हूँ क्षत्रिय कर्म सम कौन से शौर्य से भाव वीरता रही तेज मध्य रही धुति से माने सब सही पारे धुति एवं से माने बहुत एक्सपर्ट एवं युद्ध से पलायन करेंगे ना एवं से माने दान प्रदान करेंगे एवं तांकर ईश्वर भाव से नियंत्रण करेंगे से शासन शासन करेंगे नियंत्रण कर ईश्वर भाव तो क्षेत्र कर्म स्वभाव ये हूँ क्षेत्रीय कर्म तेणु ये बाहु ये क्षेत्रीय कार्य करम शरीर में आम किसी विपद आसे आम हाथ में आमको निज रक्षा करने चेष्टा करे से ही भाव शिवजी भगवान बाण को देते हजार हाथ से ही भाव रक्षा करते क्षेत्र कार्य कर रक्षा करते विशेष भाव भगवान सेवार निजुक्त कर हाथ को कहुच आउ जड़े सम्राट थे सूर्य वंशर भगवान रामचंद्र वंशर सम्राट थे सी होती कौन था ना सवे मन कृष्ण बदार बिंदयो पचासी वैकुंठ गुणानुवर्णने करौ हरेर मंदिर मार्जनादिषु श्रुति चकारा चित सत्कथोदय अम्बरीश महाराज सब जो रही भक्तिर नौटी जाक अंग पालन करुले सी मत जन क्षेत्र थे सम्राट समग्र पृथ्वीर सम्राट थे किंतु भगवान सेवार निजुक्त रही मन को भगवान पादपद्म लगे सब मन कृष्ण बदार बिंद मनटा हूँ सब गुरुत्वपूर्ण जो इंद्रिय मान भितर सब मन हूँ मन षष्ठान इंद्रियाणी इंद्रिय मान भर मन हूँ राजा मन राजा तेणु ये जो मनटा को ये मनटा भगवद गीतार भगवान कहले मनटा आमर बंधु मनटा आमर शत्रु मनटा आमर बंधु मनटा मत शत्रु आमर जिते इंद्रिय रही एगारटी इंद्रिय आम रही मन हूँ सब श्रेष्ठ इंद्रिय मनटा भगवद गीतार भगवान कहले मनस्ा इंद्रियाण मनस्ास्मी इंद्रिय मान भितर मन इंद्रिय मान राजा हूँ मन तेणु ये मनटा को जड़े किभली भाव व्यवहार कर से अनुसार तार जीवन तार अंतिम फल से प्राप्त हो मनटा कि व्यवहार कर भगवद गीता षष्ठ अध्याय भगवान कहते मनटा हूँ आम बंधु मनटा हूँ मन तो शत्रु बंधुर आत्मा आत्मनस्तस्य जैन आत्मैवात्मनाजित अनात्मनस्तु शत्रुते वर्तितात्मैव शत्रुवत् उद्धरदा आत्मनात्मानं नात्मानं अवसादयत् आत्मैव आत्मन बंधुर आत्मैव रूपरात्मन मनटा आम बंधु मनटा मध्य आम शत्रु ये जो रही बाणासुर तार मनटा तार शत्रु भाई कार्य कर मनटा को से बंधु करा ना ये शक्ति प्राप्त किंतु मनटा तार शत्रु हो गला तार सब शत्रु मान भय करुले देवता मैंने इत्यादि समस्त भय करुले कई पूर्व को जापे ये शक्ति କିନ୍ତୁ ତାଙ୍କର ମନ ତାଙ୍କର ଶତ୍ରୁ ହେଲା। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଇଏ ହେଉଛି ଆମର ଶତ୍ରୁ। କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପମ୍ପା ବିଧି ଏନମ ହି ବୈରିଣମ। ଏମାନେ ଯେଉଁ କାମ କ୍ରୋଧ ଏ କାମ କ୍ରୋଧର ବଶବର୍ତ୍ତୀ ହେଇକିରି ଏସବୁ ଏଇଭଳି ଭାବରେ କାର୍ଯ୍ୟ କରୁଛି। କାମ କ୍ରୋଧକୁ ଜଣେ ଇଏ ହେଉଛି ଆମର ବିଧି ଏନମ ହି ବୈରିଣମ ଏମାନେ ଆମର ଶତ୍ରୁ। ଇଏ ଭାବୁଥିଲେ କ'ଣ ଏ ଯେଉଁ ଦେବତାମାନେ ଅଛନ୍ତି ମାନେ ଦେବତାମାନେ ହେଉଛନ୍ତି ତ୍ରିଲୋକର ଅଧିପତି ତ୍ରିଲୋକର ମାଲିକ ଇନ୍ଦ୍ର ହେଉଛନ୍ତି ତ୍ରିଲୋକର ଅଧୀଶ୍ୱର ଈଶ୍ୱର ସେ ତିନି ଲୋକର ସେ ହେଉଛନ୍ତି ଶାସନକର୍ତ୍ତା ଈଶ୍ୱର ଇନ୍ଦ୍ର ତେଣୁ ତାକୁ ସେ ଦମନ କରିଥିଲେ ତାଙ୍କର ଶତ୍ରୁକୁ ଦମନ କରି କିନ୍ତୁ ନିଜର ଯେଉଁ ମନ ରହିଛି ମନରୂପକ ଶତ୍ରୁକୁ ଦମନ କରିପାରୁନଥିଲେ। କିଭଳି ଭାବରେ ତାଙ୍କର ହସ୍ତକୁ ବ୍ୟବହାର କରାଯିବ ଅମ୍ବରୀଶ ମହାରାଜ ଦେଖାଉଛନ୍ତି ସବି ମନ କୃଷ୍ଣ ମନଟାକୁ ଭଗବାନ ପାଦ ପଦ୍ମରେ ଲଗାଇଲେ ମନଟା ଯଦିଓ ବହୁତ ବଡ଼ ବହୁତ ମନର ବହୁତ ଶକ୍ତି ରହିଛି କିନ୍ତୁ ଏଇଟାକୁ ଯଦି ଆମେ ଭଗବାନଙ୍କ ସେବାରେ ଲଗାଇବା ସେ ମନଟା ଆମର ବନ୍ଧୁ ହିସାବରେ କାର୍ଯ୍ୟ କରିବ କିନ୍ତୁ ସେଇ ମନକୁ ଯଦି ଆମେ ମନର ବଶବର୍ତ୍ତୀ ହୋଇଯିବା ତାହେଲେ ସେ ଆମର ଶତ୍ରୁ ହୋଇଯିବ ସେ ଆମକୁ ନେଇଯିବ ନର୍କକୁ ନେଇଯିବ ଏବଂ ସେଇ ମନକୁ ଯଦି ଭଗବାନ ପାଦ ପଦ୍ମରେ ଲଗାଇଦେବା ସିଏ ଆମକୁ ଭଗବତ ଧାମରୁ ଉଦ୍ଧାର କରି ଭୌତିକ ଜଗତରୁ ଉଦ୍ଧାର କରିବ। ତେଣୁ ଇଏ ଯେଉଁ ରହିଛନ୍ତି ବାଣାସୁର ଏଇଭଳି ଭାବରେ ଗର୍ବିତ ହୋଇ ରହିଥିଲେ ସେଇଭଳି ଭାବରେ ସରସ୍ୱତୀ ଦେବୀଙ୍କ କୃପା ପ୍ରାପ୍ତ ହୋଇକରି ଇଏ ମଧ୍ୟ କେଶବ କାଶ୍ମୀରୀ ବହୁତ ଗର୍ବ ତାହାର ଥିଲା ବହୁତ ଗର୍ବ ଥିଲା ସବୁ ଯେଉଁ ବିଦ୍ୟାର ଫଳ ସେମାନେ ଭାବନ୍ତି କ'ଣ ନା ବିଦ୍ୟାର ଫଳ ହେଉଛି ମୁଁ ଯଦି ଅନ୍ୟମାନଙ୍କୁ ପରାସ୍ତ କରିପାରିଲି ଜ୍ଞାନରେ ସମସ୍ତେ ପରାସ୍ତ କରିପାରିଲି ସେଇଟା ହେଉଛି ମୋର ଏ ଜ୍ଞାନର ଫଳ ଏଇଟା ଭାବୁଥିଲେ ସେ ବାଣାସୁର ମଧ୍ୟ ସେଇଭଳି ଭାବେ ଚିନ୍ତା କରୁଥିଲେ ମୁଁ ଅନ୍ୟକୁ ପରାସ୍ତ କରିପାରିଲେ ମୋର ହସ୍ତର ବଳ ସାର୍ଥକ ହେବ। ଯାହାର ଯାହା ସବୁ ରହିଛି ନା କାହିଁକି ସେଇଟା ସାର୍ଥକ ହେବ ସେଇଭଳି ସେହି ସମୟରେ ଯେଉଁ ସମୟରେ ସେସବୁକୁ ଆମେ ଭଗବାନଙ୍କର ସେବାରେ ନିଯୁକ୍ତ କରିବା ଏଇଟା ସେ ଜାଣିନଥିଲେ। ତେଣୁ କେଶବ କାଶ୍ମୀର ଯେତେବେଳେ ଏଇଭଳି ଭାବରେ ଆସୁଥିଲେ କାଶୀରେ ସବୁ ପଣ୍ଡିତମାନେ ଥର ହର ବସିଲେ ଥର ସବୁ ପରାଜିତ ହୋଇଯାଉଥିଲେ ଏ ବହୁତ ବଡ଼ ନିନ୍ଦା ହେଉଥିଲା ତାଙ୍କର ତାଙ୍କର ବହୁତ ବଡ଼ ଜୟକାର ଜୟ ଜୟକାର ହେଉଥିଲା ଏ ବହୁତ ଏଇଭଳି ଜୟକାର ତାହାର ମୂଲ୍ୟ କ'ଣ ତେଣୁ ଏଇଭଳି ଭାବରେ ସେ କ'ଣ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଜୟ କରିବା ପାଇଁ ଚାହୁଁଥିଲେ ଏଇଭଳି ଭାବରେ ଆସୁଥିଲେ କାଶ୍ମୀରରୁ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ଜୟଲାଭ କରି କରିକି ଆସୁଛନ୍ତି ଆସି ପହଞ୍ଚିଗଲେ ସେହି ସମୟରେ ମଧ୍ୟ ଆମର ଯେଉଁ ନବଦ୍ୱୀପ ଥିଲା ସେଠି ମଧ୍ୟ ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ ନବଦ୍ୱୀପରେ ତେଣୁ ଆସିକି ପହଞ୍ଚିଗଲେ ଯେତେବେଳେ ନବଦ୍ୱୀପରେ ସେତେବେଳେ ନବଦ୍ୱୀପର ବିଦ୍ୱାନ ମାନଙ୍କର ଭୟ ପଡ଼ିଗଲେ ଆସିଗଲା କ'ଣ କରିବା ଆସିଗଲେ କେଶବ କାଶ୍ମୀର ଆସିବେ ଆମେ ସବୁ ପରାଜିତ ହୋଇଯିବା କିନ୍ତୁ ତାଙ୍କର ସୌଭାଗ୍ୟ ସେଠି ଭଗବାନ ରହିଛନ୍ତି କିନ୍ତୁ ଭଗବାନ ସେଭଳି ସେ ଜାଣୁନଥିଲେ ଏ ମହାପ୍ରଭୁ ଏତେ ବିଦ୍ୱାନ ବ୍ୟକ୍ତି ସେମାନେ ଥିଲେ ନବଦ୍ୱୀପରେ ଏ ଚୈତନ୍ୟ ମହାପ୍ରଭୁ ଯେ ଭଗବାନ ସେଇଟାକୁ ସେ ଜାଣିପାରୁନଥିଲେ ତେଣୁ ସେ ଯାହା ବି ହଉ ତଥାପି କିନ୍ତୁ ସିଏ ମହାପ୍ରଭୁ ସେଠି ପ୍ରସିଦ୍ଧ ଲାଭ କରିଥିଲେ କ'ଣ ହିସାବରେ ନା ବିଦ୍ୱାନ ହିସାବରେ ନିମାଇ ପଣ୍ଡିତ ପଣ୍ଡିତ ସିଏ ବହୁତ ପଣ୍ଡିତ ସିଏ ବହୁତ ପାଣ୍ଡିତ୍ୟ ରହିଛି ଛୋଟ ପିଲା ବେଶୀ ବୟସ ହେଇନାହିଁ ଛୋଟ ପିଲା ସେମାନେ ଚିନ୍ତା କରୁଥିଲେ ଆମେ ନିମାଇ ପଣ୍ଡିତଙ୍କ ପାଖରେ ଲଗାଇଦେବା ତାକୁ ଯଦି ସେ ହାରିଯିବେ ଛୋଟ ପିଲା ହାରିଗଲା ଆଉ ଏଇଭଳି ଭାବରେ ଚିନ୍ତା କରୁଛନ୍ତି ସେମାନେ କିନ୍ତୁ ଭଗବାନଙ୍କର ଏ ଲୀଳା ଶିକ୍ଷା ଆମକୁ ପ୍ରଦାନ କରୁଛନ୍ତି ଭଗବାନ ଲୀଳା ଲୋଚନ ଦାସ ଠାକୁର ଏସବୁ ତାଙ୍କର ଚୈତନ୍ୟ ମଙ୍ଗଳରେ ବର୍ଣ୍ଣନା କରିଛନ୍ତି ଲୋଚନ ଦାସ ଠାକୁର ମହାପ୍ରଭୁଙ୍କ ଲୀଳା ତେଣୁ ଏଇଭଳି ଭାବରେ ଗୋଟେ ଦିନ ସନ୍ଧ୍ୟା ସମୟରେ ସେ ମହାନଦୀ ତଟରେ ଜାହ୍ନବୀ ତଟରେ ବସି ପିଲାମାନଙ୍କୁ ଶିକ୍ଷା ବ୍ୟାକରଣ ପଢ଼ ନର ନର ନରା ଏସବୁ ଶିକ୍ଷା କର ସଂସ୍କୃତ ବ୍ୟାକରଣ ଶିକ୍ଷା କରୁଥିଲେ ପଢ଼ାଉଥିଲେ ପିଲାମାନଙ୍କୁ ସବୁ ତେଣୁ ଏଇ ସମୟରେ ଆସି ପହଞ୍ଚିଗଲେ ସେ କେଶବ କାଶ୍ମୀରୀ ବହୁତ ତାଙ୍କର ଗର୍ବ ରହିଛି ଚୈତନ୍ୟ ଭାଗବତମରେ ବୃନ୍ଦାବନ ଦାସ ଠାକୁର ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ଅନ୍ୟ ସବୁ ଲୋଚନ ଦାସ ଠାକୁର ମଧ୍ୟ ଏବଂ ଅନ୍ୟମାନେ ସବୁ ସେସବୁ ଲୀଳାକୁ ବର୍ଣ୍ଣନା କରିଛନ୍ତି ତେଣୁ ଏଇଭଳି ଭାବରେ ଯେତେବେଳେ ସେ ପହଞ୍ଚିଗଲେ ସନ୍ଧ୍ୟାର ରାତ୍ରିର ଚନ୍ଦ୍ର କିରଣ ପଡ଼ିଛି ପୂର୍ଣ୍ଣିମା ରାତି ଚନ୍ଦ୍ର କିରଣ ପଡ଼ିଛି ପାଖରେ ମହାନଦୀର ଏ ସରି ଗଙ୍ଗା ନଦୀର ଜଳ କୁଳକୁଳ ହେଇ ବୋହୁଛନ୍ତି ବହୁତ ସୁନ୍ଦର ରହିଛନ୍ତି ପ୍ରକୃତିର ପ୍ରକୃତି କବି ସବୁ ରହିଛନ୍ତି ସେ ସୁନ୍ଦର ଏଇ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବେ ପ୍ରକୃତି କବି ଆମର ଏଇ ସମ୍ବଲପୁରରେ ରହିଛନ୍ତି ଜଣେ ଗଙ୍ଗାଧର ମେହର ବୋଲି ପ୍ରକୃତି କବି ବହୁତ ସୁନ୍ଦର ଭାବରେ ପ୍ରକୃତିକୁ ସବୁ ବର୍ଣ୍ଣନା କରିଛନ୍ତି, ଆମେ ସେ ବିଷୟରେ ଆଲୋଚନା କରିବା ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ ପହଞ୍ଚିଗଲେ ମହାପ୍ରଭୁ ତାଙ୍କୁ ପଢ଼ାଉଛନ୍ତି, ଚନ୍ନିମାଇଁ ପଣ୍ଡିତ ପଢ଼ାଉଛନ୍ତି ପିଲାମାନଙ୍କୁ, ସେ ଆସି ପହଞ୍ଚିଗଲେ ସେଠି ପହଞ୍ଚିଗଲେ ସେ ଜାଣିପାରିଲେ ଇଏ ବୋଧେ ନିମାଇଁ ପଣ୍ଡିତ। ସେ ଚାହୁଁଥିଲେ ତାଙ୍କୁ ଦେଖା କରିବା ପାଇଁ, କିନ୍ତୁ ମହାପ୍ରଭୁ ତାଙ୍କୁ ଦେଖା କରୁନଥିଲେ। ଏଇଭଳି ଭାବରେ ଏଠି ଏଇଠି ଦେଖା ହେଲା, ଦେଖା ହେଇକି ଯେତେବେଳେ ସେ ତାଙ୍କୁ ପ୍ରଣାମ କଲେ ନିମାଇଁ ପଣ୍ଡିତ, ସିଏ ହେଉଛନ୍ତି ପଣ୍ଡିତ। ପଣ୍ଡିତ କିଏ? ଭଗବତ ଗୀତାରେ ଭଗବାନ କହିଲେ ପଣ୍ଡିତ କିଏ କିଏ ଭଗବତ ଗୀତାରେ ଭଗବାନ କ'ଣ କହିଲେ ପଣ୍ଡିତ କିଏ? ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗଭୀହସ୍ତିନୀ ସୁନିଚୟ ସପାକେ ଚ ପଣ୍ଡିତା ସମଦର୍ଶିନ। ପଣ୍ଡିତା ଯିଏ ସିଏ ସମଦର୍ଶନ, ସିଏ ତାଙ୍କ ଭେଦଭାବ ନାହିଁ। ଇଏ ଗୋଟେ ଶୂଦ୍ର, ଇଏ ଗୋଟେ ବ୍ରାହ୍ମଣ, ଇଏ ଗୋଟେ ଗାଈ, ଇଏ ଗୋଟେ ହାତୀ, ଏସବୁଥିରେ କ'ଣ ଭେଦଭାବ ନାହିଁ, ସମଦର୍ଶିନ। ପଣ୍ଡିତ କହିଲେ ସମଦର୍ଶିନ, ତେଣୁ ନିମାଇଁ ପଣ୍ଡିତ ସେଇଭଳି ଭାବରେ ସମୁଦ୍ର। ଏବେ ବିଶେଷ ଭାବରେ ଆଉ ଗୋଟେ ଜାଗାରେ କହିଛନ୍ତି ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ପଞ୍ଚମ ଅଧ୍ୟାୟରେ ବିଦ୍ୟା ବିନୟ ସମ୍ପନ୍ନେ। ହଁ, ସେଇଥିରେ ତ ମୁଁ କହିଲି ତ ପଣ୍ଡିତ ବିଦ୍ୟା, ଏ ବିଦ୍ୟାରେ ଖାଲି ବିନୟତା ଆସିବ, ତା ଗର୍ବ ଆସିବ ନାହିଁ। ତେଣୁ ମହାପ୍ରଭୁ ମତେ ସେଇଭଳି ଭାବରେ ଶିବ କହିଲେ ନା ତୃଣାଦେବୀ ସୁନିଚନ ତରୁଡ଼ି ବସାଇ ସୁନା। ତେଣୁ ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିକି ତାଙ୍କୁ ଆସନ ଦେଲେ। ଆଉ କହିଲେ ଆମେ ଶୁଣିଛୁ ବହୁତ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି, ସରସ୍ୱତୀ ଦେବୀଙ୍କ କୃପାପ୍ରାପ୍ତ ହୋଇଛନ୍ତି, ଆପଣ ତ ବହୁତ ବିଦ୍ୱତ୍ତା ରହିଛି, ଆପଣ ଗୋଟିଏ ଏଇ ଯେଉଁ ଗଙ୍ଗା ନଦୀଙ୍କର ମହାତ୍ମା ଗୋଟିଏ ଗାନ କରନ୍ତୁ। ଏଇଭଳି ଭାବରେ କହିଲେ ସାଙ୍ଗେ ସାଙ୍ଗେ ଇଏ କେଶବ କାଶ୍ମୀର ଗଙ୍ଗାଙ୍କର ମହାତ୍ମାକୁ ଘଣ୍ଟାକ ଭିତରେ 100 ଶ୍ଳୋକ ପାଠ କରିଦେଇଗଲେ, ଭଞ୍ଜାଭାବତ ଭଳି କୁହାଯାଇଛି, ଭଞ୍ଜାଭାବତ। ଏଇଭଳି ଭାବରେ ସେ ଚିନ୍ତା କରୁଛନ୍ତି, ଛୋଟ ପିଲା ବ୍ୟାକରଣ ପଢ଼ୁଛି, ଏ ଦେଖି ଜାଣିନାହିଁ, ଆଉ ଇଏ କ'ଣ ଜାଣିବ, ଏସବୁ ବହୁତ ସୁନ୍ଦର ଭାବରେ ଏସବୁ ଅଳଙ୍କାର ଇତ୍ୟ ସବୁ ରହିଛି, ଏଇଭଳି ଚିନ୍ତା କରୁଥିଲେ। କିନ୍ତୁ ସେ ଜାଣିନାହାନ୍ତି ଭଗବାନ ବୋଲି, ଏତେ ଜ୍ଞାନ ଥିଲେ ଯେ ଭଗବାନଙ୍କୁ ଜାଣିପାରିବେ ତା ନୁହଁ। ତେଣୁ ଏଇଭଳି ଭାବେ କହିସାରିକି ସେ ଭାବୁଛନ୍ତି, ସବୁ ତାଙ୍କୁ ବହୁତ ପ୍ରଶଂସା କରିବେ, ସମସ୍ତେ ପ୍ରଶଂସା କରି କରିକି ଆସୁଛନ୍ତି, ସେ କେବେ ତାଙ୍କ ନିନ୍ଦା ଶୁଣିନାହାନ୍ତି। ତେଣୁ ମହାପ୍ରଭୁ ମଧ୍ୟ ତାଙ୍କୁ ପ୍ରଶଂସା କଲେ, ଏହା ବହୁତ ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କଲେ, ସବୁ ସଂସ୍କୃତ ଆପଣ ବହୁତ ବିଦ୍ୱାନ, ଏଇଭଳି ଭାବରେ କହିକିରି ତାଙ୍କୁ କହିଲେ ଗୋଟିଏ ଶ୍ଳୋକ ପାଠ କରିଦେଲେ। ସେ 100 ଶ୍ଳୋକରୁ ଗୋଟିଏ ଶ୍ଳୋକ ପାଠ କରିଦେଲେ, କହିଲେ ଆପଣ ଏ ଯେଉଁ ଶ୍ଳୋକ ସବୁ ପାଠ କଲେ ଗୋଟିଏ ଶ୍ଳୋକକୁ ବ୍ୟାଖ୍ୟା କରନ୍ତୁ ନା। କେଉଁ ଶ୍ଳୋକ ବ୍ୟାଖ୍ୟା କରିବି? ତେଣୁ ସେ ଶ୍ଳୋକଟି ପାଠ କରିଦେଲେ ମହାପ୍ରଭୁ, ମହତ୍ତ୍ୱଂ ଗଙ୍ଗାୟାଂ, ମହତ୍ତ୍ୱଂ ଗଙ୍ଗାୟାଂ ଶ୍ଳୋକ ଯଦି ପାଠ କରିଦେଲେ, ସେତେବେଳେ ଶୁଣିକି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ ଏ ଶ୍ଳୋକ ଏଇଟା ତ କେଉଁ ଆଉ ବହିରେ ଲେଖା ହେଇନି, ଏଇଟା ତ ମୁଁ ସାଙ୍ଗେ ସାଙ୍ଗେ ରଚନା କରିକି କହିଲି, ଆଶୁ କବି ସେ ଥିଲେ, ଆଉ କେମିତି ଯେ ଏଇସବୁ ଜାଣିଲେ ଆପଣ, ଏଇଟା କେମିତି ମନେ ରଖିଲେ? ଯେତେବେଳେ ପଚାରିଲେ ସେତେବେଳେ ମହାପ୍ରଭୁ କହିଲେ, ଯେମିତି ଯାହାଙ୍କ କୃପାରୁ ଆପଣ ଏସବୁକୁ ସେଥିରେ ଆପଣଙ୍କ ପାଣ୍ଡିତ୍ୟ ରହିଛି, ବିଦ୍ୱାନ ପ୍ରାପ୍ତ, ସେ ବି କାହାର ଜଣଙ୍କ କୃପାରେ କିଏ ମଧ୍ୟ ସବୁ ମନେ ରଖିପାରେ, ସ୍ମୃତି ଧର, ସବୁ ସ୍ମୃତି ତାଙ୍କର ରହିବ, ଶୁଣିକିରି ମନେ ରଖିଦେବେ। ଆଗରୁ ଲୋକମାନଙ୍କର ସ୍ମୃତି ଶକ୍ତି ଏଭଳି ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ। ତେଣୁ ବେଦର ଗୋଟେ ନାମ ହେଉଛି ଶ୍ରୁତି, ବେଦ ଉପନିଷଦ ଏସବୁକୁ ଶ୍ରୁତି ବୋଲି କୁହାଯାଉଛି, ଯେଉଁ ରହିଛି ଏଇଭଳି ଭାବରେ। ତଥାପି ସେ କହିଲେ ତୁମେ ତ ଛୋଟ ପିଲା, ତୁମେ ତ କ'ଣ ଅଳଙ୍କାର ଶାସ୍ତ୍ର ପାଠ କରିନ, ତୁମେ ବ୍ୟାକରଣ ପଢ଼ୁଛ, ତୁମେ ଏଇସବୁ କିଛି ବୁଝିପାରିବ ନା? ନା, ମୁଁ ନ ବୁଝିପାରିଲେ ମଧ୍ୟ ମୁଁ ଶୁଣିଛି, ଏଇସବୁ ଅଳଙ୍କାର ବିଷୟରେ ମୁଁ ଶୁଣିଛି, ଆପଣ ଯଦି କିଛି ନ ଭାବିବେ ତାହେଲେ ମୁଁ କିଛି କହିବି। କହିଲେ କ'ଣ ଦୋଷ ଗୁଣ କୁହ ବୋଲି, ନା ଦୋଷ ମୋର ଶାସ୍ତ୍ରରେ କେଉଁଠୁ ଦୋଷ ଆସିବ, ଏଥିରେ ଖାଲି ଗୁଣ ରହିଛି, ବହୁତ ଅଳଙ୍କାର ରହିଛି, ତୁମେ ସବୁ ଜାଣିପାରିବ ନାହିଁ। ନା ନା, ମୁଁ ଶୁଣିଛି ଅଳଙ୍କାର ବିଷୟ ଶୁଣିଛି, ଆପଣ ଯଦି କିଛି ନ ଭାବିବେ ତାହେଲେ ମୁଁ କହିବି, ନା କହିବ ତ ଦେଖିବା କ'ଣ ଅଛି। ତେଣୁ ପ୍ରଥମେ ମହାପ୍ରଭୁ ତାର ସବୁ ଗୁଣ ଗାନ କଲେ, ବହୁତ ସୁନ୍ଦର ଭାବେ ଅଳଙ୍କାର ସବୁ ରହିଛି, ତାପରେ ଦୋଷ କହିବା ପାଇଁ ଆରମ୍ଭ କଲେ। ଏଇ ଯେଉଁ ଯେତେବେଳେ କହିଲା ପାଇଁ ଆରମ୍ଭ କଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆମେ ଗୋଟିଏ କଥା ମୁଁ ଦେଖୁଛି ପାଉନି କାହିଁକି, ସେ ତ ଲେଖା ହେଇଛି ମହତ୍ତ୍ୱ ଗଙ୍ଗା, ତା'ର ଲେଖା ହେଇଛି ଯେ ବହୁତ କଥା ରହିଛି, ମୋର ଗୋଟେ ଖାଲି ମନେ ଅଛି ଯେ କ'ଣ ନା ଶିବ ଶିବଜୀଙ୍କର ଏଇ ଶିବଜୀଙ୍କ କୃପାପ୍ରାପ୍ତ ହେଇକି ବାଣାସୁର ଏଭଳି ଭାବରେ ଉତ୍ପାଦ ହେଉଛି, ସେଇ ଶିବଜୀଙ୍କର ପତ୍ନୀ ହେଉଛନ୍ତି ଭବାନୀ, ଶିବଜୀଙ୍କର ଗୋଟେ ନାଁ ହେଉଛି ଭବ, ଶିବଜୀଙ୍କର 11ଟି ନାମ ରହିଛି ଭଗବତ ଗୀତାରେ ଭଗବାନ କହିଲେ କ'ଣ ଶଙ୍କରସ୍ଥାୟସ୍ମି ରୁଦ୍ରାଣାମ ରୁଦ୍ରମାନ ଏକାଦଶ ରୁଦ୍ରମାନ କିନ୍ତୁ ଶଙ୍କର ଶଙ୍କର ଅର୍ଥ ହେଉଛି ସଙ୍ଗ କହିଲେ ଶାନ୍ତି ବା ଆନନ୍ଦ ଯିଏ ପ୍ରଦାନ କରନ୍ତି ଶିବଜୀ ଏଇଭଳି ଭାବରେ ତେଣୁ ସିଏ କହିଲେ ଭବାନୀ ଭର୍ତ୍ତୁ ଶବ୍ଦଟିରେ ଏଇ କଥାରେ ମୋର ମନେ ଅଛି ଏଇଟା ଅର୍ଥ ହେଉଛି କ'ଣ ନା ଭବାନୀ କହିଲେ ଇଏ ହେଉଛନ୍ତି ଶିବ ବାବାଙ୍କର ପତ୍ନୀକୁ ଭବାନୀ ବୋଲି କୁହାଯିବ କିନ୍ତୁ ଭବାନୀ ଭର୍ତ୍ତୁ କହିବାର ଉଦ୍ଦେଶ୍ୟ ହେଉଛି ଭବାନୀଙ୍କର ଆଉ ଜଣେ ପତି ଅଛନ୍ତି ସେକେଣ୍ଡ ହଜବ୍ୟାଣ୍ଡ ଅଛନ୍ତି ଏଇଭଳି ଭାବେ ଯେତେବେଳେ କହିଲେ ସିଏ ହଉ ତାଙ୍କର ଇଏ ହେଇଗଲା ଏତେ ନିନ୍ଦା ହେଇଗଲା ସବୁ ଆଜି ପର୍ଯ୍ୟନ୍ତ ଶୁଣୁନଥିଲେ ଛୋଟ ପିଲା ପାଖରୁ ଏଇଭଳି ଭାବରେ ହାରିଗଲେ ଏଇଭଳିଆ ଚିନ୍ତା କରିକି ପିଲାମାନେ ସବୁ ହସିବା ପାଇଁ ଆରମ୍ଭ କଲେ ମହାପ୍ରଭୁ ତାଙ୍କୁ କହିଲେ ନା ନା ତୁମେ ଆମେ ତାଙ୍କ ସହ ପରେ ଆଲୋଚନା କରିବ ଯେ ତାଙ୍କୁ ହସିବା ଦରକାର ନାହିଁ ଆମେ ଆଲୋଚନା କରିବୁ ପଣ୍ଡିତ ସିଏ ଆମେ ବି ପଣ୍ଡିତ ଆମକୁ କୁହାଯାଉଛି ପଣ୍ଡିତ ବୋଲି ଗ୍ରାମ ବାବା ପଣ୍ଡିତ ତାଇ ସତ୍ୟବାନ ଆଉ ଜଣେ ପଣ୍ଡିତ ଥିଲେ ସନାତନ ଗୋସ୍ୱାମୀ ତାଙ୍କୁ ସମସ୍ତେ ପଣ୍ଡିତ ବୋଲି କହୁଥିଲେ କିନ୍ତୁ ସେ ମହାପ୍ରଭୁଙ୍କୁ ପଚାରିଲେ ଗ୍ରାମ ବ୍ୟବହାର ପଣ୍ଡିତ ତାଇ ସତ୍ୟମାନେ ସମସ୍ତେ କହୁଛନ୍ତି ପଣ୍ଡିତ ବୋଲି ଗ୍ରାମ ଭାବରେ କିନ୍ତୁ ମୁଁ ଭାବୁଛି ପ୍ରକୃତରେ ମୁଁ ପଣ୍ଡିତ ଇଏ କେଶବ କାଶୀ ଭାବୁଥିଲେ ସେଇଭଳି ଭାବରେ ମୁଁ ପଣ୍ଡିତ ବୋଲି କିନ୍ତୁ ସେ ଜାଣିନଥିଲେ ପାଣ୍ଡିତ୍ୟ କ'ଣ ଏଇଭଳି ଭାବରେ କହିଲେ ତାଙ୍କୁ କହିଲେ ଆପଣ ଯାଆନ୍ତୁ ଆପଣ କ୍ଳାନ୍ତ ହେଇକି ଆସିଛନ୍ତି ପରେ ଆମେ ଗୋଟେ ଆଲୋଚନା କରିବା ଏଇଭଳିଆ କଥା ବିଦା କଲେ ତାକୁ ସମ୍ମାନ ସହିତ ବିଦା କଲେ ତେଣୁ ସିଏ ଆସିକରି ତାଙ୍କର ଯେଉଁ ବସାରେ ରହୁଥିଲେ ସେଠି ନବଦ୍ୱୀପରେ ସେଇଠି ସିଏ ସରସ୍ୱତୀଙ୍କର ଆରାଧନା କଲେ ଆରାଧନା କରି କହିଲେ ଦେବୀ ମା ମୋତେ ଏଭଳି ଭାବରେ ଛୋଟ ପିଲାଠାରୁ ମୋତେ ପରାସ୍ତ କର ମୋତେ ବିଦ୍ୱାନ ପଣ୍ଡିତ ମାନଙ୍କ ଠାରୁ ଯଦି ପରାସ୍ତ ହେଇଯାଏ ତାହେଲେ ଗୋଟେ କଥା ଏଇଭଳି ଭାବରେ ଶିବ ସରସ୍ୱତୀଙ୍କ ଇଏ କରୁଛନ୍ତି ଧ୍ୟାନ କରୁଛନ୍ତି ତାପରେ ସେ ଶୋଇପଡ଼ିଲେ ରାତିରେ ନିଦ୍ରା ହେଇଗଲା ନିଦ୍ରାରେ ତାଙ୍କର ସ୍ୱପ୍ନରେ ସରସ୍ୱତୀ ବି ଆସି କହିଲେ ତୁ ଯାହାଠାରୁ ପରାସ୍ତ ହେଲୁ ସିଏ ମୋର ସ୍ୱାମୀ ତୋର ବହୁତ ବଡ଼ ଭାଗ୍ୟ ତାଙ୍କର ସହିତ ତୋର ଆଲୋଚନା ହେଇଥିଲା ତୁ ତାଙ୍କ ପାଖରେ ଯାଇ ଶରଣ ନେ ଏଇଭଳି ଭାବରେ ଯେତେବେଳେ କହିଲେ ତା ପରଦିନ ସକାଳୁ ଆସିକରି ନମାଇ ପଣ୍ଡିତ ଘରେ ଆସି ହାଜର ହେଇଗଲେ ମନ୍ଦିରରେ ତାଙ୍କ ଗୃହରେ ଏଇଭଳି ଭାବରେ ତାଙ୍କ ସହିତ ଆଲୋଚନା ହେଲା ମହାପ୍ରଭୁ ତାଙ୍କୁ କହିଲେ ବିଦ୍ୟାର ଫଳ ସେଇଟା ନୁହଁ ସେଇ ତ ବିଦ୍ୟାର ଫଳ ଜାନିହ ନିଶ୍ଚୟ କୃଷ୍ଣ ପାଦ ପଦ୍ମେ ଯଦି ରତିହୟ ଭଗବାନ ସେ ଇଏ ହେଉଛି ସେଇ ତ ବିଦ୍ୟା ଇଏ ହେଉଛି ବିଦ୍ୟା ସା ବିଦ୍ୟା ଯାହା କ'ଣ ବିମୁକ୍ତ ଇଏ ହେଉଛି ପ୍ରକୃତ ବିଦ୍ୟା ଯାହାକି ଏ ଭବବନ୍ଧନରୁ ଆମେ ମୁକ୍ତ କରିବ ସେ ବିଦ୍ୟା ହେଉଛି ପ୍ରକୃତ ବିଦ୍ୟା ଆଉ ଇଏ ଯେଉଁ ଜଡ଼ ବିଦ୍ୟା ସବୁ ରହିଛି ସେ ବିଦ୍ୟାର କ'ଣ ମୂଲ୍ୟ ଏଇ ଭୌତିକ ଜଗତରେ ଘୁରି ବୁଲୁଥିବା ଏଇଭଳି ଭାବରେ ଜାଣିଲା ପରେ ସେ ତାଙ୍କର ଶରଣରେ ଗଲେ ଏଇଭଳି ଭାବରେ ସବୁ କଥା ରହିଛି ଆମର ସମସ୍ତଙ୍କର କିଛି ନା କିଛି ଭଲ ଗୁଣ ରହିଛି ଆମେ କ'ଣ ଆମେ ଭଲର ଯିଏ ଆଶ୍ରୟ ଭଲର ଯିଏ ସାଗର ତାଙ୍କର ଆମେ ଅଂଶ ସବୁ ଗୁଣର ଗୁଣ ଗୁଣାର୍ଣ୍ଣବ ସିଏ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାର୍ଣ୍ଣବ ସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ ଗୁଣର ଅର୍ଣ୍ଣବ ସିଏ ଭଗବାନ ଆମେ ତାଙ୍କର ଅଂଶ ତେଣୁ ଆମେ ଯିଏ ଯେତେ ଭଗବାନଙ୍କ ଶରଣରେ ଯିବେ ସେ ସେତିକି ତାଙ୍କର ଗୁଣ ପ୍ରାପ୍ତ ହେବେ ତାଙ୍କର ଗୁଣ ସେତିକି ପ୍ରାପ୍ତ ହେବେ କିନ୍ତୁ ଶରଣ ନଗଲେ ମଧ୍ୟ ସେ ଭଗବାନ ଗୁଣ ତାଙ୍କ ପାଖରେ ରହିଛି ଇଏ ଯେଉଁ ରହିଛି ଶକ୍ତି ଶକ୍ତି ଏତେ ପ୍ରାପ୍ତ ହେଇଥିଲେ ଏ ଶକ୍ତି ଭଗବାନଙ୍କର ସବୁ ଶକ୍ତି ବଳଂ ବଳବତ୍ତା ଚାହମ ଯେତେ ବଳବାନ ବ୍ୟକ୍ତି ହୁଅନ୍ତି ତାଙ୍କର ବଳ ହେଉଛନ୍ତି ଭଗବାନ ତେଣୁ ଇଏ ସବୁ ଶକ୍ତି ପ୍ରାପ୍ତ ହେଇ ଭଗବାନଙ୍କର ଶକ୍ତି ସବୁ କିନ୍ତୁ ଏଇଟାକୁ ଭଗବାନଙ୍କ ସେବାରେ ଲଗାଉନଥିଲେ ନିଜେ କେମିତି ଆମେ କ'ଣ ସମସ୍ତେ ଆମକୁ ଗୁଣଗାନ କରିବେ ଏଇଭଳି ଭାବରେ ଚିନ୍ତା କରୁଥିଲେ ସିଏ ପ୍ରକୃତ ତାଙ୍କର ଗୁଣର କିଭଳି ସଦ୍ବ୍ୟବହାର ଜାଣନ୍ତି ନାହିଁ ସେମାନେ ଯାହାର ଯେତେ ଗୁଣ ଅଛି ସମସ୍ତଙ୍କର କିଛି ନା କିଛି ଗୁଣ ଅଛି ଗୋଟେ ଥରେ ପରୀକ୍ଷା ହେଉଥିଲା ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରୁଥିଲେ ତାଙ୍କ ଶିଷ୍ୟମାନଙ୍କୁ ବିଶେଷ ଭାବରେ କୌରବମାନଙ୍କର ମୁଖ୍ୟ ଯିଏ ଦୁର୍ଯ୍ୟୋଧନ ଏବଂ ପାଣ୍ଡବମାନଙ୍କ ମୁଖ୍ୟ ଯୁଧିଷ୍ଠିର ମହାରାଜଙ୍କ ଭିତରେ ପରୀକ୍ଷା ଚାଲିଥିଲା ପରୀକ୍ଷା ହେଉଥିଲା ତେଣୁ ଦୁର୍ଯ୍ୟୋଧନ ତାଙ୍କୁ ଦୁଇଟା ପକ୍ଷୀ ଦେଲେ ଦୁଇଟା ପକ୍ଷୀ ଦେଲେ କହିଲେ ମହାଭାରତରେ ବର୍ଣ୍ଣନା କରାଯାଇଛି କହିଲେ ତୁମେ ଗୋଟେ ଲୁଚ ଏକୁଟିଆ ସ୍ଥାନରେ ଏକାନ୍ତ ସ୍ଥାନରେ ତାକୁ ହତ୍ୟା କରିବ କେହି ଯେମିତି ଦେଖିବେ ନାହିଁ ଏଇଭଳି ଭାବରେ କହିକି ଦେଲେ ପ୍ରଥମେ ଦୁର୍ଯ୍ୟୋଧନ ଗଲେ ଦୁର୍ଯ୍ୟୋଧନ ଯୁଧିଷ୍ଠିର ଦୁଇ ଜଣ ଜାଗା ଏକ ସମୟ ଗଲେ ଦୁର୍ଯ୍ୟୋଧନ କିସ ଫେରି ଆସିଲେ କହିଲେ ମୁଁ ଗୋଟେ ଅନ୍ଧକାର ଗୃହକୁ ଚାଲିଗଲି, ଆଉ ଗୋଟେ ଘୋଡ଼ି ପଡ଼ିକି ତାକୁ ମୌଡ଼ି ପଡ଼ିଲି, କେହି ଦେଖିପାରିଲେ ନାହିଁ, ଏଭଳି ଭାବରେ କହିଲେ। କିନ୍ତୁ ଯୁଧିଷ୍ଠ ମହାରାଜ ଫେରୁନାହାନ୍ତି, ବହୁତ ସମୟ ଫେରିଲେ, ବହୁତ ମନ ଦୁଃଖରେ ଫେରୁଛନ୍ତି। ଦ୍ରୋଣାଚାର୍ଯ୍ୟ ପଚାରିଲେ କ'ଣ ହେଲା, କାହିଁକି ମନ ଦୁଃଖ କରିଛ? ନା ମୁଁ ଏମିତି କୌଣସି ସ୍ଥାନ ପାଇଲି ନାହିଁ ଯେଉଁଠି କେହି ନାହାନ୍ତି, ସବୁଠାରେ କେହି ନା କିଛି ଅଛନ୍ତି, ଭଗବାନ ସବୁଠାରେ ଅଛନ୍ତି, ବିଦ୍ୟମାନ ଅଛନ୍ତି, ସବୁକିଛି ଦେଖୁଛନ୍ତି ଭଗବାନ। ତେଣୁ ଏଇଭଳି ଭାବରେ ଇଏ ପ୍ରକୃତ ଜ୍ଞାନ ଏଇଟା, ଆମର କହିବା ଉଦ୍ଦେଶ୍ୟ ସମସ୍ତଙ୍କର କିଛି ନା କିଛି ଗୁଣ ରହିଛି, କିନ୍ତୁ ସେ ଗୁଣଟାକୁ କିଭଳି ଭାବରେ ବ୍ୟବହାର କର, ସଠିକ୍ ବ୍ୟବହାର କେମିତି କରାଯିବ ଏଇଟା ଜାଣନ୍ତି ନାହିଁ। ବୈଜ୍ଞାନିକମାନଙ୍କର ବହୁତ ଜ୍ଞାନ ରହିଛି, ବିଜ୍ଞାନ, ସେ ଜ୍ଞାନକୁ କିଭଳି ଭାବରେ ବ୍ୟବହାର କରୁଛନ୍ତି, ନା ନୂଆ ନୂଆ ଉଦ୍ଭାବନ କରୁଛନ୍ତି, ନୂଆ ନୂଆ ଗବେଷଣା କରୁଛନ୍ତି, ନୂଆ ନୂଆ ପ୍ରାଇଜ୍ ପାଉଛନ୍ତି, ଏଭଳି ଭାବରେ ସେ ଭାବୁଛନ୍ତି ଆମର ଏଇ ଯେଉଁ ଗୁଣ ରହିଛି ଗୁଣର ସଦ୍ବ୍ୟବହାର ହେଲା, ଗୁଣର ସଦ୍ବ୍ୟବହାର ହେଲା। ତେଣୁ ଏ ଗୁଣର ପ୍ରକୃତ ସଦ୍ବ୍ୟବହାର କେଉଁଟା, ସେଇଟା ହେଉଛି ସେ ଗୁଣ ମାଧ୍ୟମରେ ଯଦି ଭଗବାନଙ୍କର ଗୁଣଗାନ କରିପାରିବା। ଆମେ ସେସବୁଗୁଡ଼ି କହିଥିଲେ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ରହିଛି, ଯତ୍ ଉତ୍ତମ ସୁଖ ଗୁଣାନୁବର୍ଣ୍ଣନମ, ଭଗବାନଙ୍କର ଗୁଣ ଯଦି ଗାନ କରାଗଲା ସେ ଗୁଣର ପ୍ରକୃତ ଉପଯୋଗ ହେଲା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏ ପ୍ରକୃତ ଯାହାର ଯେଉଁ କିଛି ଗୁଣ ଅଛି, ସମସ୍ତଙ୍କର କିଛି ନା କିଛି ଭଲ ଗୁଣ ରହିଛି, ଏମିତି କେହି ନାହାନ୍ତି ଯାହାର କିଛି ଭଲ ଗୁଣ ନାହିଁ, ସମସ୍ତଙ୍କ ଭଲ ଗୁଣ ରହିଛି। ତେଣୁ ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତଙ୍କର କିଛି ଗୁଣ ରହିଛି, କାରଣ ଗୁଣାନ୍ଦବଙ୍କର ଆମେ ଅଂଶ, ତେଣୁ ସମସ୍ତେ କିଛି ଗୁଣ ରହିଛି, କିନ୍ତୁ ସେ ଗୁଣଟାକୁ କିଭଳି ଭାବରେ ବ୍ୟବହାର କରାଯିବ ସେଇଟା ଆମେ ଜାଣିପାରୁନାହିଁ। ଏମିତିକି ବଡ଼ ବଡ଼ ବିଦ୍ୱାନ ବ୍ୟକ୍ତି ମଧ୍ୟ ଜାଣିପାରୁନାହାନ୍ତି, କି ଜାଣିପାରୁନି ତାଙ୍କର ବୁଦ୍ଧି, ଏଭଳି ଭାବରେ ବୁଦ୍ଧିର ବିଭିନ୍ନ ସ୍ତର ରହିଛି। ତେଣୁ ଏଇଭଳି ଭାବରେ ଇଏ ଯେଉଁ ରହିଛନ୍ତି ବାଣାସୁର, ସେ ଭାବୁଥିଲେ ମୋର ଆଜି କ'ଣ ସେଦିନ ହେବ, ସୁଦିନ ହେବର କେବେ ହେବେ ହେବ ସେଦିନ ସୁଦିନ ହେବର କ'ଣ, ନା ମୁଁ ମୋର ସମକକ୍ଷ ବ୍ୟକ୍ତିଙ୍କ ସହିତ ଯୁଦ୍ଧ କରିବି, ଏଇଭଳି ଭାବରେ ଚିନ୍ତା କରୁଥିଲେ। ଶିବଜୀ ଯଦି କ୍ରୋଧ ପ୍ରକାଶ କରି ସେ କଥା କହିଥିଲେ, କିନ୍ତୁ ସେ ଚିନ୍ତା କରୁଥିଲେ, ଜାଣିପାରୁନି ତାଙ୍କ ବିନାଶ ସମୟକୁ, ବିନାଶକୁ ଆହ୍ୱାନ କରୁଥିଲେ। ତେଣୁ ଜଣେ ବିଦ୍ୱାନ ବ୍ୟକ୍ତି ସେ ବିନାଶକୁ କେମିତି ଆଭଏଡ଼ କରାଯିବ ସେଠି ଚେଷ୍ଟା କରିବେ। ତେଣୁ ଏ ଯେଉଁ ରହିଛି ଏଇଭଳି ଭାବରେ ଚିନ୍ତା କରୁଥିଲେ। ତେଣୁ ଗୋଟେ ଦିନ ଆମେ ଗତକାଲି କହିଥିଲେ ସେଇଟା, ଏଇଟା ହେଉଛି ବୈଶାଖ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ବୈଶାଖ ଶୁକ୍ଳ ଦ୍ୱାଦଶୀ ତିଥିରେ ଏଇଭଳି ଭାବରେ ସ୍ୱପ୍ନରେ, ରାତିରେ ସ୍ୱପ୍ନରେ ସେ ଦେଖିଥିଲେ। ତସ୍ୟସା ନାମ ଦୁହିତା, ଗତକାଲି ଆମେ ଏଇଟାକୁ ଆଲୋଚନା କରିଥିଲେ, ତାଙ୍କର ତାଙ୍କର ଦୁହିତା, ତାଙ୍କର କନ୍ୟା ହେଉଛନ୍ତି ଉଷା, ଯିଏକି ସ୍ୱପ୍ନରେ ପ୍ରାଦୁମ୍ନ୍ୟ, ପ୍ରାଦୁମ୍ନ୍ୟ କହିଲେ ପ୍ରଦ୍ୟୁମ୍ନଙ୍କର ପୁତ୍ର ଅନିରୁଦ୍ଧଙ୍କୁ ଦେଖିଥିଲେ, ତାଙ୍କ ସହିତ ତାଙ୍କ ମିଳନ ହୋଇଥିଲା। ଏଇଟା ଦେଖିକିରି କନ୍ୟା ଲଭତ କାନ୍ତି ନା, କନ୍ୟା ଏଇ ଯେଉଁ ଉଷା, ସେ ତାଙ୍କର କାନ୍ତଙ୍କ ସହିତ କାନ୍ତକୁ ଲାଭ କରିଥିଲେ। କନ୍ୟା ଲଭତ କାନ୍ତି ନ ପ୍ରାକ୍ ଦୁଷ୍ଟ ସୂତେନ ସା, ଯାହାକୁ ସେ ଆଗରୁ ଦେଖିନଥିଲେ, ପ୍ରାକ୍ କହିଲେ ପୂର୍ବରୁ ତାଙ୍କୁ ଦେଖିନଥିଲେ କି ଶୁଣିନଥିଲେ ତାଙ୍କ ବିଷୟରେ, ସେହିଭଳି ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ମିଳନ ହୋଇଥିଲା ସେଇଦିନ, ସେଇ ଯେଉଁ ବୈଶାଖ ମାସ କ'ଣ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ, ଇଏ ମଧ୍ୟ ତାଙ୍କୁ ବର ପ୍ରଦାନ କରିଥିଲେ। ଏଇ ଯେଉଁ ଆମେ ଗତକାଲି କହିଥିଲେ ସେଇଟା, ଯେଉଁ ପାର୍ବତୀ ଦେବୀ ମଧ୍ୟ ଇଏ ତାଙ୍କ କନ୍ୟା, ଇଏ ତାଙ୍କର କନ୍ୟା, ତାଙ୍କ ନାତୁଣୀ ହେବ, ଏଭଳି ଭାବରେ ଶିବଜୀଙ୍କର ପୁତ୍ର ହେଉଛନ୍ତି ଇଏ ବାଣାସୁର, ତାଙ୍କ ପୁତ୍ର ବୋଲି ଜ୍ଞାନ କରୁଥିଲେ। ପ୍ରକୃତରେ ଭଗବାନ ହେଉଛନ୍ତି ସମସ୍ତଙ୍କ ପିତା, ପିତାମସ ଜଗତୁ ମାତା ଧାତା ପିତାମହ ବେଦ୍ୟମ ପବିତ୍ର ମଙ୍କାର ରୁକ୍ଷାମ ଯଦୁରେ ବଚ, ଭଗବତ ଗୀତାରେ ବିଭିନ୍ନ ସ୍ଥାନରେ କହିଛନ୍ତି ଆମେ ସିଏ ହେଉଛନ୍ତି ସମସ୍ତଙ୍କର ପିତା, ସିଏ ଖାଲି ପିତା ତା ନୁହଁ ମାତା ମଧ୍ୟ, ତେଣୁ ଶିବଜୀ ମଧ୍ୟ ସେଇଭଳି ଭାବେ ପିତା ରୂପରେ ସମସ୍ତଙ୍କର ପିତା, ଏବଂ ତାଙ୍କର ପତ୍ନୀ ପାର୍ବତୀ ସମସ୍ତଙ୍କର ମାତା, ପିତାମସ ଜଗତ ମାତା ଧାତା ପିତାମହ, ତେଣୁ ସିଏ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଇଥିଲେ, ତୁମେ ମଧ୍ୟ ସେଇଭଳି ଭାବେ ତୁମର କ'ଣ ତୁମର ଯେଉଁ କାନ୍ତଙ୍କ ସହିତ ତୁମର ମିଳନ ହେବ, ସେ ଆଶୀର୍ବାଦ ଦେଇଥିଲେ। ତେଣୁ ଇଏ ଶିବଜୀଙ୍କର ଏଣେ ଅଭିଶାପ ବା ଯାହା କ୍ରୋଧ ପ୍ରକାଶ କରି କହିଥିଲେ, ଏଣେ ପତ୍ନୀଙ୍କର ସିଏ ପାର୍ବତୀଙ୍କର ଆଶୀର୍ବାଦ, ଏଇଭଳି ଭାବରେ ଉଷା ରାତିରେ ସ୍ୱପ୍ନ ଦେଖିକି ତାହାଙ୍କୁ ଆଗରୁ ଦେଖିନଥିଲେ କି ଶୁଣିନଥିଲେ ତାଙ୍କ ବିଷୟରେ, ତାଙ୍କୁ ଦେଖିଥିଲେ। ଏଇ ଶ୍ଲୋକଟି ଆମେ ଗତକାଲି ଆଲୋଚନା କରିଥିଲେ। ତେଣୁ ଆଜିର ଶ୍ଲୋକରେ କୁହାଯାଉଛି, ସା ତତ୍ର ତମ ପଶ୍ୟନ୍ତି, ସ୍ୱପ୍ନ କ୍ଷଣିକ ସ୍ୱପ୍ନ, ଏ ସ୍ୱପ୍ନ ମାଧ୍ୟମରେ ବହୁତ ପ୍ରକାର ଶିକ୍ଷା ରହିଛି। ଭାଗବତ ବିଭିନ୍ନ ସ୍ଥାନରେ ଏସବୁ ଦିଆଯାଇଛି। ସେ ସ୍ୱପ୍ନ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଶିକ୍ଷା ପ୍ରାପ୍ତ ହେବା, ଭାଗବତ ବିଭିନ୍ନ ସ୍ଥାନରେ ରହିଛି। ସ୍ୱପ୍ନ ନିଦ୍ରା ଅନୁଗତ ଥା, ନିଦ୍ରାରେ ଆମେ ଯେତେବେଳେ ସ୍ୱପ୍ନ ଦେଖୁଛେ ସେଇଟା ହେଉଛି କ'ଣ, ସ୍ୱପ୍ନରେ କିଛି ମୂଲ୍ୟ ନାହିଁ, ପ୍ରାୟ ଅଧିକାଂଶ ସ୍ୱପ୍ନରେ କିଛି ମୂଲ୍ୟ ନଥାଏ। ତେଣୁ ସ୍ୱପ୍ନରେ ଯେଉଁ ରହିଛି, ସ୍ୱପ୍ନ ଯେତେବେଳେ ଆମେ ନିଦ୍ରା ଭାଙ୍ଗିଯିବ ସେତେବେଳେ କହିବ, ହଉ ଏଇଟା ସ୍ୱପ୍ନ, ଏଇଟା ମିଥ୍ୟା। ତେଣୁ ଏଇ ଭୌତିକ ଜଗତ ଗୋଟେ ସେଇଭଳି ଭାବରେ ସ୍ୱପ୍ନ ଭଳି, ଏଇ ଭୌତିକ ଜଗତକୁ ଏଇ ସ୍ୱପ୍ନର ଦୃଷ୍ଟାନ୍ତ ଦିଆଯାଏ। ଭୌତିକ ଜଗତରେ ଆମେ ଭାବୁଛେ ଏଇଟା କରୁଛେ, ସେଇଟା କରୁଛେ, ସେଇଟା କରୁଛେ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଆମେ ଯେତେବେଳେ ଶୋଇପଡ଼ୁଛେ ସ୍ୱପ୍ନ ଦେଖୁଛେ ସେତେବେଳେ ଏ ଶରୀରକୁ ଭୁଲି ଯାଉଛେ, ଏବଂ ଯେତେବେଳେ ସ୍ୱପ୍ନ ଭାଙ୍ଗି ଯାଉଛି ସେତେବେଳେ ସେ ସ୍ୱପ୍ନର ଶରୀରକୁ ଆମେ ଭୁଲି ଯାଉଛେ। ଏଇଭଳି ଭାବରେ ଇଏ ମଧ୍ୟ ଗୋଟେ ସ୍ୱପ୍ନ, ଇଏ ସୁପ୍ତ ଅବସ୍ଥାର ସ୍ୱପ୍ନ, ଇଏ ଜାଗ୍ରତ ଅବସ୍ଥାର ସ୍ୱପ୍ନ, ଏ ଭୌତିକ ଜଗତ ହେଉଛି ସବୁ ସ୍ୱପ୍ନ, ଏ ପ୍ରକୃତ ଆଦରେ ନାହିଁ। ପ୍ରକୃତ ବେଦ୍ୟମ ବାସ୍ତବ ମାତ୍ର ବସ୍ତୁ, ବାସ୍ତବ ବସ୍ତୁ ଏଠି ନାହିଁ ଭୌତିକ ଜଗତରେ, ଏସବୁ ଅବାସ୍ତବ ବସ୍ତୁ, ବାସ୍ତବ ବସ୍ତୁ ନୁହଁ। ବାସ୍ତବ ବସ୍ତୁ ହେଉଛନ୍ତି ଭଗବାନ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ଅବାସ୍ତବକୁ ବାସ୍ତବ ବୋଲି ଭାବିକରି ଆମେ କରୁଛେ ସବୁ କାର୍ଯ୍ୟ କରୁଛେ, ଅସତ୍ୟରେ ସତ୍ୟ କରି ମାନି, ଏଇଟା ମଧ୍ୟ ଲୋଚନ ଦାସ ଠାକୁର ନା କିଏ କହିଛନ୍ତି, ଅସତ୍ୟରେ ସତ୍ୟ କରି ମାନି, ଅସତ୍ୟକୁ ସତ୍ୟ ବୋଲି ଭାବୁଛନ୍ତି ଏବଂ ସତ୍ୟକୁ ଅସତ୍ୟ ବୋଲି ଭାବୁଛନ୍ତି। ଏହିଭଳି ଭାବେ ଆମେ ମାୟାଗ୍ରସ୍ତ ହେଇକି ରହିଛେ। ତେଣୁ ଇଏ ଯେଉଁ ରହିଛନ୍ତି, ସ୍ୱପ୍ନ ଭାଙ୍ଗିଗଲା, ସ୍ୱପ୍ନ କ୍ଷଣସ୍ଥାୟୀ ବୋଲି କୁହାଯାଏ, ସ୍ୱପ୍ନ ଭାଙ୍ଗିଗଲା। ସେହିଭଳି ଭାବରେ ଆମର ଯେଉଁ ଭୌତିକ ଜଗତର ଜୀବନ ଏଇଟା ମଧ୍ୟ କ୍ଷଣସ୍ଥାୟୀ, ହଁ ଏତିକି ବର୍ଷ ଚାଲିଗଲା ପରେ ଚାଲିଯିବ, କ୍ଷଣସ୍ଥାୟୀ। ତେଣୁ କିନ୍ତୁ ଏହି କ୍ଷଣସ୍ଥାୟୀ ଜୀବନରେ ମଧ୍ୟ ଆମେ ଏହି ଜୀବନର ମଧ୍ୟ ସବୁଠାରୁ ଶ୍ରେଷ୍ଠ ଲାଭ ପ୍ରାପ୍ତ ହୋଇପାରିବା। ଆମର ଇଏ କହୁଛନ୍ତି ଭାଗବତ ତୃତୀୟ ସ୍କନ୍ଧ ବର୍ଣ୍ଣାଙ୍କ ଷଷ୍ଠ ଅଧ୍ୟାୟରେ ମୈତ୍ରମୁନି କହୁଛନ୍ତି, ଏକାନ୍ତ ଲାଭ ବଚସୁନୁ ପୁଂସା ସୁଶ୍ଳୋକ ମୌଳି ଗୁଣବାଦ ମାହୁ ଶ୍ରୁତେଶ ବିଦ୍ବଦ୍ ବିରୂପକୃତାୟାଂ କଥା ସୁଧାୟାଂ ଉପସମ୍ପ୍ରୟୋଗ୍ୟମ୍। ଆମର ଯେଉଁ ଶରୀର ସବୁ ଇନ୍ଦ୍ର ସବୁ ଦେଇଛନ୍ତି ଭଗବାନ, ସବୁ ଦେଇଛନ୍ତି କର୍ଣ୍ଣ ଚକ୍ଷୁ ନାସିକା ଇତ୍ୟାଦି ସବୁ ଦେଇଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ବଚନର ଲାଭ କ'ଣ, ଏକାନ୍ତ ଲାଭ ବଚସୁନୁ ପୁଂସା, ମନୁଷ୍ୟମାନଙ୍କର ବଚନର ଶ୍ରେଷ୍ଠ ଲାଭ ହେଉଛି କ'ଣ, ନା ସୁଶ୍ଳୋକ ମୌଳି ଗୁଣବାଦ ମାହୁ, ସୁଶ୍ଳୋକ ଭଗବାନଙ୍କର ଯେଉଁ ଯଶ ରହିଛି ସବୁଦିନ ପାଇଁ ଯଶ ରହିଛି, ତାଙ୍କର ଯଶ ତାଙ୍କର ଗୁଣକୁ ବାଦ କରିବା କହିବା, ଏ ଭଗବାନ ଗୁଣଗାନ ହେଉଛି, ବର୍ତ୍ତମାନ ଏଇ ଭାଗବତମରେ ଭଗବାନ ଗୁଣଗାନ ଚାଲିଛି, ଶିବଜୀଙ୍କର ଗୁଣଗାନ ହେଉଛି, ଭଗବାନ ଗୁଣଗାନ ଏସବୁ ଚାଲିବ, ଗୁଣଗାନ ଏ ହେଉଛି ବଚନର ପ୍ରକୃତ ଉପଯୋଗୀ ହେଉଛି ଏଇଟା। ଏକାନ୍ତ ଲାଭ ବଚସୁନ ପୁଂସା ସୁଶ୍ଳୋକ ମୌଳି ଗୁଣବାଦ ମାହୁ ଶ୍ରୁତେଶ୍ଚ ବିଦ୍ବଦ୍ଭି ଉପକୃତ ଆୟାଙ୍ଗ ବିଦ୍ବଦ୍ଧି, ଯେଉଁମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି ତାଙ୍କର କର୍ଣ୍ଣକୁ ଏହିଭଳି ଭାବରେ ବ୍ୟବହାର କର, ଉପକୃତ ଆୟାଙ୍ଗ ଉପକୃତ ହୋଇଯିବ ତାଙ୍କର କର୍ଣ୍ଣ, କ'ଣ ନା କଥା ସୁଧାୟା ଉପସମ୍ପ୍ରୟୋଗ, ଏ ଭଗବାନ କଥା ଏଠି ଚାଲିଛି, କଥା ସୁଧା, ଏ କଥା ହେଉଛି ଅମୃତ, କଥା ସୁଧା, ହଁ ଆମର କର୍ଣ୍ଣକୁ ସେଇ କଥା ପାଖକୁ ନେବା କଥା, ଯଦି କଥା ପାଖକୁ ନଯିବେ ତାହେଲେ ସେ ଶୁଣିପାରିବ ନାହିଁ କର୍ଣ୍ଣ, ଏଭଳି ଭାବେ ବହୁତ କଥା ଅଛି। ତେଣୁ ଏଇ ଯେଉଁ ଆମର ଯେଉଁ ଶରୀର ପ୍ରାପ୍ତ ହୋଇଛେ ଯାହା ସବୁ ଆମ ଗୁଣ ଅଛି, ଏଇ ଗୁଣ ମାଧ୍ୟମରେ ଆମେ ଭଗବାନଙ୍କର ଗୁଣଗାନ କରିବା, ଏଇଟା ହେଉଛି ଏ ଆମର ପ୍ରକୃତ ଲାଭ ହେଉଛି ଏଇଟା। ତେଣୁ ଇଏ ଯେଉଁ ନିଦ୍ରାରେ ସ୍ୱପ୍ନ ଦେଖୁଥିଲେ, ସ୍ୱପ୍ନ ହେଉଛି କ୍ଷଣଭଙ୍ଗୁର, କିନ୍ତୁ ଏଇ କ୍ଷଣଭଙ୍ଗୁର ଶରୀରରେ ମଧ୍ୟ ସ୍ୱପ୍ନ ଯେଉଁଭଳି ଭାବେ କ୍ଷଣଭଙ୍ଗୁର, ଏ ଭୌତିକ ଜଗତ ମଧ୍ୟ ସେଭଳି କ୍ଷଣଭଙ୍ଗୁର, ସେସବୁଟି କ'ଣ, ଭଜ ହୁଁ ରେ ମନ ଶ୍ରୀ ନନ୍ଦନନ୍ଦନ ଅଭୟ ଚରଣ ରବିନ୍ଦରେ, ହେ ଭଜ ହୁଁ ରେ ମନ ଅଭୟ ଚରଣ ରବିନ୍ଦରେ, दुर्लभ मानव जन्म सत्संगे दुर्लभ मानव जन्म सत्संगे तरहूँ रे भव सिंधु रे तरहूँ रे भव सिंधु रे भजहूँ रे मन श्रीनंदनंदन अभय चरण गोविंद रे भजहूँ रे मन आम सब जगह गीत बोलानी खाली गोटे गीत गोटे पद बोलवा जे कौन शीत आतप बात बरीषण ए दिन जामिनी जागिरे शीत आतप बात बरीषण ए दिन जामिनी जागिरे विफल से बिनु कृपण दुरजन चपल बिनु कृपण दुरजन चपल सुख लव लागिरे चपल सुख लव लागिरे भजहूँ रे मन श्रीनंदनंदन अभय चरणार गोविंद रे भजहूँ रे मन नाना अभय चरणार गोविंद हे धन जौवन पुत्र परिजन इथे किया छे परतीति रे हे धन जौवन पुत्र परिजन इथे किया छे परतीति रे कमल दल जला जीवन टलमल कमल दल जला जी भजहूँ हरि पद नीति रे भजहूँ हरि पद आमर कहार उद्देश्य थी गोटा ए कौन कमल दल जल जेभली भाव ये जो पद्मपत्र रही पद्मपत्र जल टी पड़ जा बर्षा हो कौन जल टी रही जा हलचल होलहल हो केते बड़े से तले पड़ जो कह ठीक ना यही भाव आम जीवन से भाव क्षणिक जीवन स्वप्न जो भाव क्षणिक से भाव शरीर भाव जीवनटा से भाव किंतु यही क्षणिक जीवन में आम सब कौन परमानेंट लाभ प्राप्त हो पार से भगवान हरिपद हरिंर पाद पद्म तेणु ये जो स्वप्न रही स्वप्न में बहुत शिक्षा रही भागवत विभिन्न प्रकार शिक्षा रही भागवत भागवत श्लोक रही स्वप्न उपरे बहुत तरह से श्लोकटी रही जो रही स्वप्न निद्रा अनुगत था स्वप्न रे स्वप्न मध्यम आम बहुत शिक्षा प्राप्त हो पार जाऊ ये जो स्वप्न देखिले यहीटा कि अवास्तव नुह स्वप्नटा अवास्तव नुह यहाँ बास्तव स्वप्न कारण प्रकृत जन आचार्य कहते जे प्रकृत आसी अनिरुद्ध प्रकृत आसी कारण ये नित्य पत्नी एम सब भगवान नित्य शक्ति ये आनंद चिन्मय रस एम सब भगवान अंतरंग शक्ति किंतु ये लीला कर भगवान लीला चलती ये लीला को आमको कृपा करके आमको कृपा करने ये लीला सब कर भगवान आम पाई कर भगवान के भौतिक जगत आसवर कौन से आवश्यकता ना सी आसमें से लीला विषय आलोचना करके श्रवण कीर्तन कर स्मरण करें से लीलार प्रवेश करवा भगवान व्यवस्था करहूँ भाव से आसी स्वप्न जो भांगीगला से कहते क्वासी कांते बादनी कुआसी कुआसी कौटि रही कुआ गले से कुआसी कुआसी कांत मोर कांत कुआड़े गले इति बादिनी यही भाव से कहवापे आरंभ कले निद्रा भांगीगला रात अधरे निद्रा देखी पहांदा पहर हो पारे कारण पहांदा पहर रे कह जाए जो स्वप्न देखती सेटा सत्य हुए पहांदा पहर रात अधरे स्वप्नटा सत्य हो पारे कि पहांदा पहर जो स्वप्न से प्राय सत्य हुए कह जाए ये कथार अच्छी तेणु ये बोधे से भाव में पहांदा पर होती भांगीगला कुआसी କାନ୍ତ ମୋର କାନ୍ତ କୁଆଡ଼େ ଗଲେ କେଉଁଠି ରହିଲେ ଏଇଭଳି ଭାବରେ କହିବା ପାଇଁ ଆରମ୍ଭ କଲେ ସକିନାଂ ମଧ୍ୟ ଉତସ୍ତୌ ଉତସ୍ତୌ କହିଲେ ସେ ଶୟନ କରିଥିଲେ ରାତ୍ରିର କଥା ଏଇ ଯେଉଁ ବୈଶାଖ ମାସ ଜ୍ୟେଷ୍ଠ ପକ୍ଷ ଦ୍ୱାଦଶ ତିଥି ରାତି ପାହାନ୍ତା ସମୟର କଥା ଉଠିଗଲେ ସଖୀନାଂ ମଧ୍ୟ ତାଙ୍କର ସଖୀମାନେ ସେ ଶୟନ କରିଥିଲେ ତାଙ୍କ ପାଖରେ ତାଙ୍କ ମଧ୍ୟରେ ସେ ଶୟନ କରିଥିଲେ ସଖୀ ଆମର ବହୁତ ବହୁତ କ'ଣ ବନ୍ଧୁ ରହିଛନ୍ତି ବହୁତ ସାଙ୍ଗ ମିଶିକି ରହିବେ ମିଶିକି ଖାଇବେ ମିଶିକି ପିଇବେ ଶୋଇବେ ଏଇଭଳି ଭାବେ ସବୁ ରହିଛି ଏଇଥିରେ ଆମେ ଜାଣିବା କେତେ ତାଙ୍କର ସଖୀ ଥିଲା ସଖୀତ୍ୱ ଥିଲା ମିଶିକିରି ଶୋଇଥିଲେ ଅଲଗା ଅଲଗା ଶୋଇନଥିଲେ ସିଏ କହିବେ ମୁଁ ଜଣେ ରାଜକୁମାରୀ ତୁ ମୋ ପାଖରେ ଶୋଇବୁ ନା ବହୁତ ସଖୀମାନେ ଥିଲେ ସଖୀନାଂ ବହୁବଚନ କୁହାଯାଇଛି ବହୁତ ସଖୀମାନେ ସେଇଠି ଥିଲେ ତାଙ୍କ ମଧ୍ୟରେ ଉତସ୍ତ ଉଠିପଡ଼ିଲେ ସେ ଶୋଇପଡ଼ିଥିଲେ ଶୋଇଥିଲେ ଉଠିପଡ଼ିଲେ ଉଠିକି ବିହଳ ବିଡ଼ିତା ଭୃଷମ ବିହଳ ହୋଇଗଲେ କାରଣ ତାଙ୍କ କାନ୍ତକୁ ଦେଖିପାରିଲେ ନାହିଁ ନିଦ୍ରାରେ ଭାଙ୍ଗିଗଲା ସ୍ୱପ୍ନ ଭାଙ୍ଗିଗଲା ତେଣୁ ବିଡ଼ିତା କିନ୍ତୁ ଏଇଭଳି ଭାବରେ ଯେଉଁ ସ୍ୱପ୍ନ ଦେଖିଲେ ତାଙ୍କର ସେ ବିବାହ କରିନାହାନ୍ତି ଆଉ ଜଣଙ୍କ ସହିତ ସଙ୍ଗ କରିଛନ୍ତି ଏଇଭଳି ଭାବରେ ସ୍ୱପ୍ନରେ ଦେଖିକି ଯେତେବେଳେ ଚିନ୍ତା କଲେ ବିଡ଼ିତା ହୋଇଗଲେ ଲଜ୍ଜିତ ହୋଇଗଲେ ଭୃଷମ ବହୁତ ଲଜ୍ଜିତ ହୋଇଗଲେ ଅନ୍ୟମାନେ ସଖୀମାନେ ସବୁ ଉଠିପଡ଼ିଲେ ବିହୋଳ ବିହୋଳ ମାନେ ଚିତ୍କାର ଭଳି କରିଦେଇଥିବେ କୁଆଡ଼େ କୁଆସି କୁଆସି ଏଇଭଳି ଭାବରେ କହିଥିବେ ତେଣୁ ସେମାନେ ସମସ୍ତେ ନିଦ ଭାଙ୍ଗିଗଲା କ'ଣ ହେଲା କ'ଣ ଦେଖିଲା ବେଳକୁ ଏଇଭଳି ଭାବେ ପିଲା ତାଙ୍କର ସଖୀମାନ ନିଦ ଭାଙ୍ଗିଗଲା ଯେତେବେଳେ ସିଏ ବହୁତ ଲଜ୍ଜିତ ହେଲେ ଭୃଷମ ବିଡ଼ିତା ଭୃଷମ ତାପରେ ବର୍ଣ୍ଣନା କରାଯିବ ତାଙ୍କର ଯେଉଁ ସଖୀ ରହିଛନ୍ତି ତାଙ୍କ ଭିତରେ ଜଣେ ହେଉଛନ୍ତି ସିଏ ତାଙ୍କ ମନ୍ତ୍ରୀ କୁମ୍ଭାଣ୍ଡଙ୍କର କନ୍ୟା ଇଏ ହେଉଛନ୍ତି ଚିତ୍ରଲେଖା ଇଏ ଜଣେ ଯୋଗିନୀ ଏ ଚିତ୍ରଲେଖାକୁ ମଧ୍ୟ ଇଏ ଦେଇଥିଲେ ଏ ଯେଉଁ ରହିଛନ୍ତି ଆମର ଦେବୀ ପାର୍ବତୀ ଦେବୀ ତାଙ୍କୁ ଦେଇଥିଲେ ତାଙ୍କୁ ଯେଉଁ ଉଷାଙ୍କୁ ଦେଇଥିଲେ ପ୍ରଦାନ କରିଥିଲେ ତେଣୁ ଆପରେ ବର୍ଣ୍ଣନା କରାଯିବ ଚିତ୍ରଲେଖା ସବୁ ଚିତ୍ର ଲେଖିବା ପାଇଁ ଆରମ୍ଭ କରିବେ ଚିତ୍ର ଫଟୋ ସବୁ ଲେଖିବେ ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି 11 ଶ୍ଳୋକରେ ପାର୍ବତୀ ଦେବୀ ତାଙ୍କୁ ଦେଇଥିଲେ ସେ ଯୋଗିନୀକୁ ପ୍ରଦାନ କରିଥିଲେ ବହୁତ ଇଏ ରହିଛି ବହୁତ ଭାଷ୍ୟ ସବୁ ରହିଛି ଆମେ ସମୟ ହୋଇଗଲା ଆମେ କଥାକୁ ବିଶ୍ରାମ ଦେବା 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକି